ओम नमो भगवते वासुदेवाय। श्रीमद्भगवद गीतार द्वितीय अध्याय 71 नंबर श्लोक मैं श्रवण करुले सतुरे स्थित प्रज्ञ व्यक्तिर चित्तवृत्तिर जो अवस्था समुद्र भितर जबले बहु नदी प्रवेश कले भी एवं वर्षा दिन रे समुद्र भितर इंद्रदेव वर्षा कले भी से जो कूल लंघन बा सीमा लंघन करूनी से भाई शीतप्रज्ञ व्यक्तिर अंतर भितर ए विषय गुड़िकर प्रभाव गुड़िक आसले सुधा से विचलित हमें ना। तार परे परवर्ती श्लोक विहाय कामन पुमान विहाय कामान जे पुमान सर्वान विहाय कामान जे सर्वान पुमान सरते निस्पृह समस्त काम को त्याग करके जन निस्पृह हवा दरकार निर्मम ममता शून्य हवा दरकार निरहंकार अहंकार अहम आकार धरे मुटा करता आमी करता आमी भूरता आमी पालयता हमारे देह गेह संसार बनिता जो भाव अहंकार से शांति अधिकति से शांति प्राप्त हो पारे समस्त कामना को त्याग करने उपदेश दि जाऊँ कि कृत्रिम भाव कि कामना को त्याग करें ना। ये बलदेवी देवस्वर आम शुणुले बलदेवी देवस्वर से कथा कहते शरीर उपजीवन उपन मात्र अपी शरीर आवश्यक जीत विषय से निहत आवश्यक रही ग्रहण करा पड़ो से भोजन करा पड़ो से जीवन जापन करा पड़ो से धन भी दरकार शरीर अच्छी मैंने किसी विषय आवश्यक रही शरीर पर रही शरीर टाक न रखिले आत्मा तो सिद्धि पारे आत्मा टाक उद्धार करने शरीर मानव शरीर आत्मा को उद्धार करने ये बहुत बड़े नौका कहला ना आत्मा को उद्धार करने शरीर निर्यातना कले कौन शरीर टाक आम जो कह शरीर सहित जमी गोटे गोटे फल्स गोटे मिथ्या भावना के लोक अच्छे से गुड़ाक कौन अच्छे जमी खाइलु जमी शोलु जमी भी एंजय कलु से किसी असुविधा ना आम तो भगवान ठाकुर भजन करुच ना हाबनी कभी संभव नुहे आम जो काम कले शरीर टाक जो भाव में व्यवहार करके भक्ति करा कभी कदापि संभव हो पार नहीं शरीर मध्यम करवा शरीर टा साथी दब क्या आत्मा को आ शरीर टाक इरेगुलेट करदे साथी दब सीधा कर्मी लोक मान विचार कर्मी लोक मद खाइबे मांस खाइबे सब करेंगे कि ठाकुर पूजा देना ठाकुर पूजा करेंगे से भावते किसी ना आम भगवान तो भक्ति करक्ति तो अलग आम जहाँ खाइले असुविधा कौन अच्छे बुझे नहीं शरीर टा मध्यम हुए ना शरीर टा नौका हुए नौका ठीक ना नौका कौन पानी तार लिख पानी पोषुच डाटा बुड़ जाओ तुम शरीर टा श्रृंखला ना मैंने गला आहार विहार सबुति संयम स्वरूप नहीं सब कहुच ना जो देखिए भागवत संपूर्ण भागवत सब स्वर को निंदा करा विषय को सब शरीर एमतीका शरीर गति हूँ या जमीन भक्त मैं लिखु ना ये देहर ये गति तार अनुगत संसार वैभव आर वंजत देहटा कहीं कथ कहते देहटा जदि एत बड़ नृदेह मध्यम सुलभम सुदुर्लभम प्लवम सुकल्पम गुरुकर्ण धारम ए नौकर गुरुकर्ण धारा बस सुदुर्लभ मानव शरीर सुदुर्लभ नौका भाया तेने ये आचार्य मैंने सब कहीं कौन ये गोटे कौन जो कहते मलमूत्र शरीर यहाँ गोटे विनष्ट शरीर या प्रति आसक्ति होना शरीर टा सुदुर्लभ कितु ये केवल भगवान भजन भक्ति सुदुर्लभ भक्ति केवल मनुष्य शरीर टा मिली मनुष्य शरीर मिलने तुमको संसार कर टा पैसा रोजगार कर सब कार्य को शरीर पर किसी कार्य आवश्यक रही शरीर टा मेन्टेन करने मैंने बहुत शरत बुझे पड़ो धन कहीं रोजगार कर शरीर टा भक्ति शरीर टा दरकार अच्छी आ शरीर टा रखा पड़े किसी धन मोर दरकार बास ये गोटे बहुत बड़ा घर द्वार कोठा बिल्डिंग कराया दसताला बिल्डिंग कराया एमती प्लां कराया प्लां ना भक्ति जिनस ना भक्ति बहुत सूक्ष्म जिनस ना आम दरकार विषय टा दरकार दरकार ना नुहे ଦରକାର, ଭୋଜନ ଦରକାର। କେତିକି ଭୋଜନ କରିବା? ଯେତିକିରେ ଶରୀର ରକ୍ଷା ହେବ, ଭୋଜନ ପାଇଁ ଅନୁକୂଳ ହେବ। ଯେମିତି ବିବାହଟା, କାହିଁକି ଗୋଟେ ବିବାହଟା ବୈଷ୍ଣବ ପଦ୍ଧତିରେ ଗୁରୁ ବି ବିବାହ କରୁଛନ୍ତି, ତୁମେ ବିବାହ ବିବାହଟା କାହିଁକି କରୁ? ତାଙ୍କ ଶରୀରଟା ତାକୁ ପ୍ରତିକୂଳ ହେଉଛି, ତାର କାମନାଟା ପ୍ରବଳ ରହିଛି, ତାହେଲେ ସେ ଆତ୍ମକର୍ମ କରିପାରିବନି। ତେଣୁ ତୁମେ ସ୍ତ୍ରୀ ଗ୍ରହଣ କର, ତା ସହିତ କିଭଳି ଆସକ୍ତି ରହିବ, କିଭଳି ତୁମର ଜୀବନଯାପନ କରିବ, ଯେମିତି ଭକ୍ତିର ବାଧକ ନ ହବ। କାରଣ ବିନା ଆସକ୍ତିରେ ତୁମେ ଶରୀର ଚଲେଇ ପାରିବନି। ବିନା ଆସକ୍ତି ଏ ଯେଉଁ ଶରୀରଟାକୁ ନେଗ୍ଲେକ୍ଟ କରନ୍ତି କି ହଟଯୋଗୀ ମାନେ, ଏ ଯେଉଁ ଅଲଗା ଯୋଗୀ ମାନେ ଶରୀରଟାକୁ ତାଙ୍କର ଅବହେଳା କରନ୍ତି। ବୈରାଗ୍ୟଟା ତ ଆମର ପସନ୍ଦ ନୁହେଁ ବା ଆମର ପ୍ରିନ୍ସିପଲ ନୁହେଁ ବୈରାଗ୍ୟଟା। ଆମର ଯେଉଁ ବୈରାଗ୍ୟଟା ଯେଉଁ ଆଚରଣ କରାଯାଏ, ବୈରାଗ୍ୟଟା କ'ଣ କରାଯାଏ? ଶୁଷ୍କ ବୈରାଗ୍ୟ ନୁହେଁ, ଯେଉଁ ବୈରାଗ୍ୟରେ ଭକ୍ତି ବିଷୟକ ଜ୍ଞାନ ଆମେ ଲାଭ କରିପାରିବା। ବୈରାଗ୍ୟଟା ଆମ କଥାରେ ବୈରାଗ୍ୟଟା କେତେ କାମ ପାଇଁ ଲାଗୁଛି, କ'ଣ କ'ଣ ପାଇଁ ଲାଗୁଛି? ବୈରାଗ୍ୟ ଦ୍ୱାରା ଆମେ ସମାଜକୁ ଶିକ୍ଷା ଦଉଛେ, ଭୋଗୀ ହୁଅନି। ଯେମିତି ନାହିଁ ଯେ ଗୋସ୍ୱାମୀ ମାନେ ଅର୍ଣ୍ଣ ଖାଇଦେଇଥିଲେ, ରୁଟି ଖାଇଦେଲେ ତାଙ୍କ ମନ ଚଞ୍ଚଳ ହେଇଥାନ୍ତା। ଜଣେ ଜଣେ କହିବେ ନା ଶୁଷ୍କ ରୁଟି ଚଣା ଖାଉଥିଲେ, ସେ କ'ଣ ପୁରୀ ପାସ୍ ଖାଇପାରିବେନି? ତାଙ୍କର ତା ମନଟା ଚଞ୍ଚଳ ହେଇଯିବ ନା କ'ଣ? ସେ ଆମଭଳି ନାଇଁ ନାଇଁ, ସିଏ ଆମକୁ ଆଚରଣ କରିକି ଶିଖଉଛନ୍ତି। ଜଣଙ୍କ ଶରୀର ଏଭଳି ଭାବେ ନିର୍ବାହ ବି କରିହବ, ସ୍ୱର ପାଇଁ ଏତେ ଆବଶ୍ୟକତା ନାହିଁ। ବୈରାଗ୍ୟଟା ଆମର ସବୁବେଳେ ଯେ ଜୀବନରେ ବୈରାଗ୍ୟ ଆଚାର୍ଯ୍ୟମାନେ ଯେଉଁ ଦେଖେଇଛନ୍ତି ଆମକୁ ଭୋଗରୁ ବିରତ କରିବା ପାଇଁ, ଭୋଗୀ ହୁଅନି। ଭୋଗୀ ହେଲା ମାନେ ତୁମେ ଅସୁବିଧା ପଡ଼ିଯିବ, କାରଣ ଆସକ୍ତି ରହିବ, ଆସକ୍ତି ବିନା ଶରୀରଟା ରଖିପାରିବନି। ଭୋଜନ ଭୋଜନ ଭୋଗ ଲାଗୁଛି ମାନେ ଆମର ଆସକ୍ତି ନା ଭୋଜନ କଣ୍ଡେ ଖାଇବା, ଶରୀରଟା ରକ୍ଷା କରିବା ପାଇଁ। କିନ୍ତୁ ଏମିତି ଭୋଜନ କରିବାନି ଯେଉଁ ଭୋଜନଟା ଆମର ଭକ୍ତିର ବାଧକ ହବ। ସେଥିପାଇଁ ଆହାର କୁହାଗଲା, ଅତ୍ୟାହାର ମନା କରାଗଲା, ଚେଷ୍ଟା କିଛି କିଛି କର୍ମ କରିବାକୁ ପଡ଼ିବ। ବାବାଜୀ ମାନେ ଆମେ କ'ଣ କର୍ମ କରୁ, ବସିକି ରହୁଛୁ ନା କ'ଣ? ଅତ୍ୟାହାର ପ୍ରୟାସ, ଅଧିକା ପ୍ରଚେଷ୍ଟା କରିବନି, ପ୍ରଚେଷ୍ଟା ଅଧିକା ପ୍ରଚେଷ୍ଟା କରିବନି। ଏଇଟା ଗୋଟେ ରେଗୁଲେଟିଭ ଲାଇଫ୍ଟା, ଆମର ଯୁକ୍ତ ବୈରାଗ୍ୟଟା, ଆମର ବୈରାଗ୍ୟ ସାପ ପୂର୍ବରୁ ଯୁକ୍ତ ଲାଗୁଛି। ବୈରାଗ୍ୟଟା ପୁଣି ଯୁକ୍ତ କେମିତି ନା, ଅଧିକ ନୁହେଁ କି କମ୍ ନୁହେଁ, ସିଦ୍ଧି ହବନି। ଆମେ କ'ଣ ଯେଉଁଥିରେ ବସିଛେ ସେଥିରେ ବସି ହେଉଛି ଏକାଥରେ, ସେମିତି ହବନି। ଭକ୍ତି ମାର୍ଗ ନା କେଉଁ କଥାରେ ଏଠି ପଳେଇ ଆସିଲି? କାମନା ଗୁଡ଼ିକ, ଏ ଯେଉଁ କାମନା ଗୁଡ଼ିକୁ ବିହାୟ କାମାଞ୍ଜ ପୁମାନ, ସବୁ କାମନା କାମକୁ ତ୍ୟାଗ କରିବାକୁ ପଡ଼ିବ। ନିର୍ମମ ନିରହଙ୍କାର, ଏଇ ଶରୀର କଥା କହୁଥିଲେ ନା, ଶରୀରଟାକୁ ଆଚାର୍ଯ୍ୟମାନେ ଏତେ ଦୁର୍ଲଭ ଶରୀର, ତାକୁ ଭକ୍ତିମୟ ଠାକୁର ଆଚାର୍ଯ୍ୟମାନେ କାହିଁ ସବୁ ସବୁ ଶରୀରର ଦୁର୍ଗୁଣ କଥା କହିଛନ୍ତି, ଉର୍ବଶୀ ଶରୀର ଶରୀରର ବ୍ୟାଖ୍ୟା ଦେଇଛନ୍ତି। ଆମର ପିଙ୍ଗଳା ଏକାଦଶ ସ୍କନ୍ଧରେ ଶରୀରର ବ୍ୟାଖ୍ୟା ଦେଇଛନ୍ତି। ଶରୀରଟାକୁ ଏତେ କାହିଁକି ସେମାନେ ଘୃଣା କଲେ କହୁଛନ୍ତି? କାରଣ ଯେଉଁ ବ୍ୟକ୍ତିର ଶରୀର ଅଭିମାନ ଅଛି ତା ପାଇଁ ସେ ପ୍ରବଚନ ଶୁଣିବା ଦରକାର। ଯେଉଁ ସ୍ତ୍ରୀ ଲୋକମାନେ କହୁଛନ୍ତି ଆମକୁ ସ୍ତ୍ରୀ କ'ଣ ଗୋଟେ କୁହାହଉଛି, ଆମେ ଗୋଟେ ଆମେ ଆମକୁ ଆମକୁ କ'ଣ ଏମିତି ଗୋଟେ ଘୃଣା କରାହଉଛି, ଭାଗବତରେ କାହିଁ ସ୍ତ୍ରୀ ବିରୁଦ୍ଧରେ କୁହାଯାଇଛି? ଆରେ ଭାଗବତ କାହା ବିରୁଦ୍ଧରେ କହିନାହାନ୍ତି, ସ୍ତ୍ରୀ ଭାବନା ଯାହା ରହିଲା ସେ ସେଟା ପଢ଼ିଲା ମାନେ ତାର କ'ଣ ହବ, ମୁଁ ସ୍ତ୍ରୀ ମୋତେ କାହିଁ ଏ ବିରୁଦ୍ଧରେ କୁହାଗଲା? କାରଣ ତୁମେ ସ୍ତ୍ରୀ ନୁହଁ କି ପୁରୁଷ ନୁହଁ, କାରଣ ସ୍ତ୍ରୀ ପୁରୁଷ ଜାଣିନଥିବା ଲୋକ ହିଁ ଭାଗବତ କହୁଛନ୍ତି, ସେଥିପାଇଁ ସ୍ତ୍ରୀ ପୁରୁଷମାନଙ୍କ ପାଇଁ ଭାଗବତ ନୁହେଁ। ସେଠି ଲେଖା ହେଲା ପରମହଂସ ସଂହିତା, ତୁମ ପୁରୁଷ ଅଭିମାନ ଥିଲେ ବି ତୁମେ ଭାଗବତ ବୁଝିପାରିବନି, ଆଉ ପୁରୁଷ ଅଭିମାନ ଥିଲେ ତୁମକୁ କୃଷ୍ଣ ଭଳିଆ ହବ କହିବ, ଗୋପୀଙ୍କୁ ରଖିବି? ତେଣୁ ତୁମର ପୁରୁଷ ଅଭିମାନ ହେଲେ ବି ହେଇପାରିବନି କି ସ୍ତ୍ରୀ ଅଭିମାନ, ତୁମେ କୃଷ୍ଣଙ୍କର ଦାସ, ତୁମେ କୃଷ୍ଣଙ୍କର ଦାସ। ଏଟା ପୁରୁଷଙ୍କୁ ନିନ୍ଦା କରାଣି କି ସ୍ତ୍ରୀକୁ ନିନ୍ଦା କରାଯାଏ? ଭାଗବତ ବହୁତ ସୂକ୍ଷ୍ମ ଶାସ୍ତ୍ର, ପରମହଂସ ସଂହିତା ଆବିର୍ଭାବ ହେଇଛନ୍ତି, ଭଗବାନ ବାଣୀ ରୂପରେ ଆସିଛନ୍ତି ନା, ପ୍ରଭୁ ବାଣୀ ରୂପରେ ଆବିର୍ଭାବ ହେଇଛନ୍ତି। ଆକର୍ମୀ ଜ୍ଞାନୀ ଯୋଗୀ ସଂସାର ସମସ୍ତଙ୍କ ମତକୁ ପୋଷଣ କରିକି, ସମସ୍ତଙ୍କ ମତକୁ ସାହାଯ୍ୟ କରି ଭକ୍ତିଦେବୀଙ୍କୁ ପ୍ରତିଷ୍ଠିତ କଲେ। ଭକ୍ତିଦେବୀ ନ ରହିଲେ ଏ ମତ ଗୁଡ଼ିକ, କାରଣ ସବୁ ମତର ତାଙ୍କ ସ୍ୱୀକୃତି ହିସାବରେ ସବୁ ମତାବଲମ୍ବୀ ମାନେ ରହିବେ, କିନ୍ତୁ ସେମାନେ ଭକ୍ତିକୁ ଆଶ୍ରୟ କରିବା ଦରକାର। ପ୍ରଭୁ ସମସ୍ତଙ୍କୁ ରଖିବେ ନା? ତ ଯେଉଁ କାମନାରୁ ନିଷ୍ପୃହ ହେବାକୁ ହେଲେ ଏ ଶରୀରଟାକୁ ଏମିତି କରିବାକୁ ପଡ଼ିବ, ଶରୀରଟା ଆମକୁ କାମନା ଦ୍ୱାରା ପରାସ୍ତ ନ କରୁ, ଆମେ ଡିଫିଟ୍ ନ ପରାଭବସ୍ତାବତ ବୋଧ ଜାତମ ଯାବତ ଜିଜ୍ଞାସୟନ ଯାବତ ଜିଜ୍ଞାସୟନ ଆତ୍ମତତ୍ତ୍ୱମ ଯାବତ କ୍ରିୟା ତାବତ ଇଦମ ମନୋବି କର୍ମାତ୍ମକମ ଜୈନମ ଶରୀର ବନ୍ଧ। ଏତେ ସୁନ୍ଦର ପ୍ରବଚନ ତ ଲକ୍ଷ୍ମୀ ଯେ ଆଉ କେଉଁଠି କଥା ହେଇପାରୁନି, ଋଷଦେବଙ୍କର ଉପଦେଶ ଏତେ ବଢିଆ ଉପଦେଶ, ଟୀକା ଫାଷ୍ଟ କ୍ଲାସ ଜିନିଷ। ଭାଗବତରେ ସବୁ ବାଣୀ ଗ୍ରନ୍ଥି ଖୋଲିଦେବ, ହୃଦୟ ଗ୍ରନ୍ଥି, ଆମେ ତ ଆମର ସଂସ୍କାର ଏତେ ନାହିଁ, ସେଟାକୁ ଶୁଣୁଛେ ପଢ଼ୁଛେ, କିନ୍ତୁ କ'ଣ କହୁଥିଲେ ଆରମ୍ଭଟା ସେ ସବୁର କର୍ମାତ୍ମକମ ଜୈନ ଶରୀର ବନ୍ଧ। ଆରବଟା କହିଲି ଭୁଲିଗଲି। ତାବତ୍ କ୍ରିୟା ଯାବତ୍ ଇଦମ୍ ମନୋବି, ଯେତେ ଆମେ କର୍ମ କରୁଛେ ସେ ମନ ଭିତରେ ରହିଯାଉଛି, ସେ କର୍ମାତ୍ମକ ମନ କର୍ମାତ୍ମକ ହେଇଯିବ। ମନ କେବଳ କର୍ମ କଲା ତା ପ୍ରତିକ୍ରିୟା, ଏଇଟା ଭଲ ଭୋଗୁଥିବ, ଏଇଟା ଲଭ ଲାସ୍ ଲସ୍ ହେଲା, ଏଇଟା ଲାଭ ହେଲା, ମୋତେ ମାନ କଲା, ମୋତେ ଅପମାନ କଲା, ଏଇଟା କର୍ମାତ୍ମକ ମନ, ଏଇଟା କର୍ମାତ୍ମକ କୁହାଯାଏ। କର୍ମାତ୍ମକ ଜୈନ ଶରୀର ବନ୍ଧ ହଁ ପରାଭବ ସ୍ଥାବତ ଅବୋଧ ଜାତମ, ଜନ୍ମଟା ଅବୋଧ ରହିଛି ନା ଅଜ୍ଞାନ ରହିଛି ନା, ଆମେ ଲେଖୁନି ଅଜ୍ଞାନ ଛୁଆଟା ଦେଖୁନା ମଳମୂତ୍ର ଗୋଟେ ଉଲଗ୍ନ ହେଇକି ଯେଉଁ ଗୋଟେ ଛୁଆଟା ଆସିଥିବ, ଶରୀରଟା ଦେଖୁନି କେତେଆଡ଼େ ରନ୍ଧ୍ର ସବୁ ମଳ ଖାଲି ବାହାରୁଛି, ଯାହା ଖାଇବ ଗୋଟେ ମଳବାହୀ ଶରୀର, ନବ ନଅଟା ରନ୍ଧ୍ର ନା ଆଉ ନଅଟା ନବର ଛିଦ୍ର ସବୁ ଅଛି ନା, ସବୁଠୁ ମଳ ବାହାରୁଛି, ଗୋଟେ ମଳବାହୀ ଶରୀର ନା ଏଟା, କିନ୍ତୁ ଏଟା ପୁଣି ଦୁର୍ଲଭ। ଏଇଥିପାଇଁ ଦୁର୍ଲଭ ଯେତେବେଳେ ଆତ୍ମକର୍ମରେ ଆତ୍ମତତ୍ତ୍ୱରେ ଆତ୍ମାକୁ ସାହାଯ୍ୟ କରିପାରିଲା, ସେ ଭକ୍ତମାନେ ବହୁତ ଭାଗ୍ୟବାନ ନା। ଭକ୍ତମାନେ ଛୋଟ ଛୋଟ ଜିନିଷ ଗୁଡ଼ା ମୁଣ୍ଡ ପୁରେଇଲେ ସଂସାର ଭଳିଆ ତାଙ୍କର କିଛି ଲାଭ ହବନି, ଏ ଖାଇଗଲା ସେ ନେଇଗଲା ଏମିତି ହେଲା ସେ ମାଡ଼ଗୋଳ ଲାଗିଲା ସେ ଏମିତି କହିଲା ମୋତେ, ଆରେ ବାବା ତୁମେ ଭକ୍ତ ହେଇପାରିବନି, ତୁମ ଜୀବନଟା କେତେ ମୂଲ୍ୟବାନ, ତୁମେ ଆତ୍ମତତ୍ତ୍ୱ ଲାଭ କର। ଏସବୁ ଛୋଟ ଛୋଟ ଏଇଟା ସବୁ ସଂସାର ରହୁଛି ନା, ପୁଣି ମନ କର୍ମାତ୍ମକ ହେଇଯିବ ସରଳ ମନ୍ଦର ରହିଯିବ, କମ୍ ସେ କମ୍ ମନଟାକୁ ନିର୍ମଳ କର ସରଳ ହୁଅ। ଭଗବାନ ଭଗବାନ କେହି ପାଇପାରନ୍ତିନି, ଭଗବାନ ଭଗବାନ କେହି ଧରିପାରନ୍ତିନି, ଭଗବାନ ଧରା ଦିଅନ୍ତି, ଭଗବାନ ବହୁତ ସେ ଷଳ ସୂର୍ଯ୍ୟ ପୂର୍ଣ୍ଣ ସେ ସର୍ବରସର ଆଧାର, ପୁଣି ଆମେ ଯାହାଙ୍କୁ ପୂଜା କରୁଛେ ସବୁଠୁ ଚାଲା ଭଗବାନ କୃଷ୍ଣ, ତୁମେ ଯେତେ ଚତୁର ହୁଅ ଯେତେ ତୁମେ ତାଙ୍କୁ ପାରିବନି, କେବଳ ତୁମର ସରଳତା ତୁମର ସିନ୍ସିଅରିଟି ଯାହା କ'ଣ କୁହାଯିବ ପ୍ରଯତ୍ନବାଦିତା, ଏଇଟା କୃଷ୍ଣଙ୍କର ଦୃଷ୍ଟି ପଡ଼େ, ସେ ଧରା ପଡ଼ିଯାନ୍ତି, ସେ କୃପା କରନ୍ତି। ଏସବୁ ଭକ୍ତ ହେଇକି ଆମେ ଛୋଟ ଛୋଟ ଜିନିଷକୁ ନେଇକି ଗୋଟେ ଅନ୍ତର ନିର୍ମଳ ରହୁନି, ଏତେ ଗୋଟେ ପ୍ରଭୁପାଦୀ ସେ ଗୋଟେ ଏତେ ସୁନ୍ଦର କଥା ପ୍ରଭୁପାଦୀ ସବୁ କଥା କହିଛନ୍ତି, ସେ ବିଦେଶରେ ତ ହେଉଛି ପ୍ରଭୁପାଦୀ ଥିଲାବେଳେ ଏସବୁ ସିଷ୍ଟମ୍ କରିଛନ୍ତି, ତୁମେ ଏଇଠି ପ୍ରଚାର କର ସେଠି ପ୍ରଚାର କର, ଯେମିତି ଆମର ଜୋନାଲ ଜୋନ ସିଷ୍ଟମ୍ ସବୁ ହେଉଛି, ପ୍ରଭୁପାଦୀ ସେଠି ତାଙ୍କୁ ଗୋଟେ କନ୍ଭରସେସନ୍ ଦେଖୁଥିଲି, ପ୍ରଭୁପାଦୀ ସେଠି ତାଙ୍କୁ କହୁଛନ୍ତି ତୁମେ ଏଇଟା ଇଣ୍ଡିଆ ପାକିସ୍ତାନ ବୋଲି ଭାବନି, ପ୍ରଭୁପାଦୀ କହୁଛନ୍ତି ତୁମେ ଇଣ୍ଡିଆ ପାକିସ୍ତାନ ଭାବୁଛ କି, ଇଣ୍ଡିଆକୁ ଏଇଟା ମୋ ଜୋନ ପାକିସ୍ତାନ କହୁଛି ମୋ ଜୋନ, ପ୍ରଭୁପାଦୀ ଷ୍ଟ୍ରିକ୍ଟଲି ଏଇ ଜିନିଷ କହିଛନ୍ତି, ଏଇଟା ଭାବନି ଆମ କୃଷ୍ଣ ଚେତନା ପ୍ରଚାର କରିବାକୁ ପଡ଼ିବ, ଏଇ ଛୋଟ ଛୋଟ କଥା ଗୁଡାକ ଧ୍ୟାନ ଦିଅନି, ଏସବୁ କ'ଣ ବହୁତ ଅନମାଚ୍ୟୁର୍ଡ ଅପରିପକ୍ ଅବସ୍ଥା। କାହିଁକି ଅପରିପକ୍ ଅବସ୍ଥା ନା, ଏମାନଙ୍କର ହୃଦୟଟା ଗୋଟେ ମାନବୀୟ ଗୁଣ ଦ୍ୱାରା ପୂର୍ଣ୍ଣ ହେଇନି, ମାନବ କ'ଣ କରିବା ଦରକାର, ଗୋଟେ ଉଦାରବାଦିତା ଏମାନେ ସବୁ ନାହିଁ, କଥା ଗୁଡିକ ଭକ୍ତ ହେଲା ପରେ ତାଙ୍କର କଥା ଗୁଡିକ ସବୁ ଗୋଟେ ଗୋଟେ ଚତୁରାମୀ କଥା, ଡୁପ୍ଲିସିୟସ୍ ନେଚର, ତୁମେ କ'ଣ ଭଗବାନଙ୍କୁ ଭଜନ କରିବ, ତୁମେ ତୁଳସୀ ମାଳି ଧରୁଛ, ତୁଳସୀ ମାଳି ପିନ୍ଧିଛ, କେତେ ଗୋଟେ ଅପରାଧ କରୁଛ ତୁମେ ଜାଣିଛ ନା, ତୁଳସୀ ମାଳି ପିନ୍ଧିଛ ପୁଣି ତୁଳସୀ ମାଳି ଧରୁଛ, ତିଳକ ଧାରଣ କରୁଛ ନା, ଅନ୍ତର ଏତେ ଦୂଷିତ ହେଲେ ତୁମେ ଭଗବାନ କେମିତି ଖୁସି ହେବ, ଭଗବାନ ଦେଖିଲେ ବିରକ୍ତ ହେବେ, ଦେଖ ତୁମେ ଯେଉଁ ଲୋକ ଗୁଡ଼ା ଡୁପ୍ଲିସିୟସ୍ ତାକୁ ଦେଖିଲା ତୁମେ ଚିଡ଼ା ଲାଗିବ, ଏଇଟା କପଟୀ ଲୋକଟା, ତୁମ ଅନ୍ତରରେ ସେଇଟା ରହିବ, ଭଗବାନ ତୁମକୁ ଦେଖିଲେ ବିରକ୍ତ ହେବେ, ମହାନ ହବାକୁ ତୁମେ ଚେଷ୍ଟା କର ନା, ବହୁତ ବଡ଼ ସାଧୁ ହେବି ମୁଁ, ଆଗେ ନିଜ ଭିତରେ ଥିବା ଅନର୍ଥକୁ ତୁମେ ସଫା କରିକରି ଚାଲ, ଦେଖିଦେ ତୁମେ କେସ, ଆମକୁ ବହୁତ କମ୍ ସମୟ ଅଛି, ଆମେ କମ୍ ସମୟ ଭିତରେ ବହୁତ ବାଟ ଯିବାର ଅଛି, କିନ୍ତୁ ଯାଇପାରିବା ନାହିଁ ଠିକଣା ନାହିଁ, କିନ୍ତୁ କମ୍ ସେ କମ୍ ଆମ ଚେଷ୍ଟାଟା ରହିବା ଦରକାର, କେବଳ କେମିତି ସେ ରାସ୍ତାରେ ଯିବି, ଏଣୁ ତେଣୁ ଏସବୁ ଜିନିଷ ଏସବୁ ଭଲ ଜିନିଷ ନାହିଁ, ଏଇଟା ସବୁ ଭକ୍ତି ପାଇଁ କେବେ ଅନୁକୂଳ ନୁହେଁ। ପରାଭବ ସ୍ଥାବତ ଅବୋଧ ଜାତମ, ପରାଭବ ପରାଭବ ମାନେ ପରାସ୍ତ ହେଇଯିବା ଆମେ, ଅବୋଧ ଜାତମ ଅବୋଧରୁ ତ ଜାତ ହେଇଥିଲେ, ଅଜ୍ଞାନରୁ ଜନ୍ମ ହେଇଥିଲେ, ପୁଣି ଡିଫିଟ୍ ହେଇଯିବା। ଯାବତ ନ ଜିଜ୍ଞାସ ଆତ୍ମତତ୍ଵ, ଯଦି ଆତ୍ମତତ୍ଵକୁ ଆମେ ଜିଜ୍ଞାସା ନ କରିବା, ଏ ତ ବହୁତ କୁସଂସ୍କାର ଆଜିକାଲି, ଏତେ ପ୍ରକାର କଥା ଜୀବନ, ଏତେ ପ୍ରକାର ଆର୍ଗୁମେଣ୍ଟ, ଏତେ ପ୍ରକାର କଥା, ଉଫ୍ ଦେଖିଲା ବେଳକୁ ଜଗତ ଗୋଟେ ମାନେ ଗୋଟେ କଣ, ଏଟା ମାନେ ଗୁରୁଦେବ ଯାହା କୁହନ୍ତି ନେଷ୍ଟି ପ୍ଲେସ୍, ଏଟା ଗୋଟେ ଗୋଟେ ଅତ୍ୟନ୍ତ ଭୟଙ୍କର ଜାଗା, କଦର୍ଯ୍ୟ ଭୟଙ୍କର ତ ଗୋଟେ କଦର୍ଯ୍ୟ ପ୍ଲେସ୍, ନେଷ୍ଟି ପ୍ଲେସ୍ ଏଟା ଗୋଟେ। ଆରେ ବାହାର ଲୋକ କଥା କ'ଣ କହିଥିବ, ଆମେ ଭଗବାନଙ୍କର ଭକ୍ତ ହେଇଛେ, ଭଗବାନ ଗୋଟେ ଡାକୁଛେ, ନାମ କରୁଛେ ନା, ତୁମ ଅନ୍ତରଟା କେମିତି ହବା ଦରକାର ତୁମେ ନିଜେ ବିଚାର କର, ଏସବୁ କ'ଣ ଏ ଭଲ ନାହିଁ। ଆମକୁ ଆତ୍ମତତ୍ତ୍ୱ ଜିଜ୍ଞାସା କରିବାକୁ ପଡ଼ିବ, ମୋତେ କ'ଣ କରିବାର ଅଛି, କେମିତି ଭଗବାନଙ୍କୁ ପାଇବାର ଅଛି, ମୁଁ ଜୀବନରୁ କେମିତି ଉଦ୍ଧାର ପାଇବି। ଆମେ ଭକ୍ତ ହେବା ପାଇଁ ଚେଷ୍ଟା କରୁଛେ, ଉଦ୍ଧାର ପାଇଁ କେମିତି ଚେଷ୍ଟା କରୁଛେ କି, ମୁଁ ସଂସାର ଛାଡ଼ିବି ବୋଲି ଚିନ୍ତା କରୁଛି କି, ଏତେ ଭଜନ କଲା ପରେ ସେମାନେ ଚିନ୍ତା କରୁନି ଯେ ମୋତେ ଜଗତରୁ ବାହାରିବାକୁ ପଡ଼ିବ, ମୋତେ ରହିବାର ନାହିଁ, ମୁଁ ତା ପାଇଁ କ'ଣ କରୁଛି, ତୁମେ ପ୍ରଚାର କରୁଛ ସବୁ କରୁଛ କିନ୍ତୁ ବାହାରିବା ପାଇଁ କ'ଣ କରୁଛ, ଚିନ୍ତା କରୁଛ କି ମୋତେ ଜଗତରୁ ଯିବାକୁ ପଡ଼ିବ। ଏଇଟା ଆତ୍ମତତ୍ଵ କୁହାଯାଏ, ମୁଁ ଆତ୍ମା, ମୋର ବହୁତ ଅକୁଶଳ ହେଇଯାଉଛି, ଭାଇ ଏଇ ଯେଉଁ କାମ, କ୍ରୋଧ, ହିଂସା, ବାଦ, ଛିଦ୍ର, କାପଟ୍ୟ, ଏସବୁ କ'ଣ? ପ୍ରଭୁପାଦ ବହୁତ ବିରକ୍ତ ହେଉଛନ୍ତି ସେ ଯେଉଁ ଇଣ୍ଡିଆ ପାକିସ୍ତାନ କଥା କହି, ସେ କ'ଣ ଟିକେ ସେ ଜୋନ୍ ଏପରେ କ'ଣ ତାଙ୍କ ଭିତରେ ଇଏ ହେଇଛି? ପ୍ରଭୁପାଦ କହିଲେ କ'ଣ ଏଗୁଡ଼ା ସବୁ ତୁମର, ଏସବୁ କି ଫିଲିଙ୍ଗସ? ହଁ ଜୋନ୍ ଅଛି ତୁମର, ସେଟା ଜୋନ୍, ତାର ଏଇଟା ଜୋନ୍, ତୁମେ କ'ଣ ଇଣ୍ଡିଆ ପାକିସ୍ତାନ କରିବା ପାଇଁ ଚାହୁଁଛ? ପ୍ରଭୁ ଷ୍ଟ୍ରିକ୍ଟ ଲେଖିଛନ୍ତି ମୁଁ ପଢ଼ୁଥିଲି, ଏସବୁ ଭଲ ଭାବନା ନୁହେଁ, ଏଇଟା କେବଳ ଗୋଟେ ଭକ୍ତର ହୃଦୟ ନୁହେଁ, ଶୃଙ୍ଖଳା ରହିବା ଦରକାର, କିନ୍ତୁ ଈର୍ଷା ରହିବା ଉଚିତ ନୁହେଁ। ଶୃଙ୍ଖଳା ନ ରହିଲେ ବି ପ୍ରଭୁପାଦ ସିଷ୍ଟମ କରିଛ ନା, ତୁମେ ଶୃଙ୍ଖଳା ଭିତରେ ରୁହ, କିନ୍ତୁ ପରସ୍ପର ଭିତରେ ଆମେ କ'ଣ ଶୃଙ୍ଖଳାଟାକୁ ବାହାରେ ଦେଖୁଛେ, ଭିତର ଭିତରେ ଈର୍ଷା ରହୁଛି, ଏଇଟା ଭକ୍ତି ନୁହେଁ, ଏଇଟା ଗୋଟେ କାପଟ୍ୟତା, ଏଥିରେ ଆମର କେବେ ଲାଭ ହେବନି କିଛି। ପ୍ରଭୁ ସବୁ ସେ ଜଣେ ଆଚାର୍ଯ୍ୟ ମୁଁ ଦେଖୁଥିଲି, ବିଟ୍ ବାଇ ବିଟ୍ ତୁମେ ସବୁ ପଢ଼, ଏ ଭବିଷ୍ୟତ 10,000 ବର୍ଷ ପର୍ଯ୍ୟନ୍ତ ସୋସାଇଟିରେ ଯାହା ଯାହା ପ୍ରୋବ୍ଲେମ୍ ଅଛି ସବୁ କହିଦେଇଯାଇଛି, ସବୁ ତାଙ୍କ ଟିଚିଂସରେ ଅଛି, କେମିତି କ'ଣ କରିବା ଦରକାର, ଭବିଷ୍ୟତ ଗାଇଡ଼ଲାଇନ୍ସ ସବୁ ସେ ଦେଇଯାଇଛି। ଆପଣଙ୍କ ଆତ୍ମତତ୍ତ୍ୱ ଜିଜ୍ଞାସା କରିବା, ଆମ ସମୟ କାହିଁ ଏସବୁ ହଜାର, ଇଏ କ'ଣ କଲା, ସିଏ କ'ଣ କଲା, ଏଇଠି ଏମିତି ହେଲା, ସେଠି ସେମିତି ହେଲା, ନାଇଁ। ଯାବତ୍ କ୍ରିୟା ତାବତ୍ ଇଦମ୍ ମନୋବି, ଯଦି ଆମେ ଆତ୍ମତତ୍ତ୍ୱ ଜିଜ୍ଞାସା ନକଲେ କର୍ମ କରିବା, କର୍ମ କଲା ମାନେ ମନ ଅଛି ନା, ମନ କ'ଣ ହେଇଯିବ ନା, କର୍ମାତ୍ମକମ୍ ଜୈନ ଶରୀର ବନ୍ଧ, ଯଦି ଭକ୍ତି ନ କରିବା, ଆତ୍ମତତ୍ତ୍ୱ ଜିଜ୍ଞାସା ନ କରିବ, କିଛି କର୍ମ କରିବ, କର୍ମ କଲା ମାନେ ମନ ସେଥିରେ ଲାଗିଗଲା, କର୍ମାତ୍ମକ ହେଇଗଲା ମନ, କର୍ମାତ୍ମକ ମନ ମାନେ ମନରେ କର୍ତ୍ତୃତ୍ୱ ଭାବନା ରହିଲା, ସୁଖ ଦୁଃଖ ପ୍ରାପ୍ତିର ଆଶା ରହିଲା, ବିଷୟ ପ୍ରତି ଆକର୍ଷଣ ହେଲା, ତିନିଟା କର୍ମାତ୍ମକ ମନ। ଯେଉଁ ଯେଉଁଠୁ ଗୋଟେ ଜିନିଷ ଘର କରିଦେଲା, ସେ ଘରଟା ମୋର, ତା ପ୍ରତି ଆସକ୍ତି ଆସିଗଲା, ଆଉ କିଏ କରିଛି, ମୁଁ କରିଛି, କର୍ତ୍ତୃତ୍ୱ ଅଭିମାନ ଆସିଲା, ବିଷୟ ପ୍ରତି ଆସକ୍ତି ଆସିଲା, ଆଉ କ'ଣ କହିଲି, କର୍ତ୍ତୃତ୍ୱ ଅଭିମାନ ଆସିଯିବ, ଆଉ ତାର ବିଷୟ ପ୍ରତି ଗୋଟେ ଆକର୍ଷଣ ଆସିବ, ଆଉ ଗୋଟେ କ'ଣ କହୁଥିଲି ନା, ତିନିଟା ତିନିଟା ଭଗବାନ ତିନିଟା ପ୍ରିନ୍ସିପଲ କହିଲେ ନା, କର୍ମରେ କର୍ତ୍ତୃତ୍ୱ ଅଭିମାନଟା ଆସୁଛି, ଆଉ ଫଳ ପ୍ରତି ଆସକ୍ତି, ଫଳ ପ୍ରତି ଆସକ୍ତି, କର୍ମ କଲା ମାନେ ତ ଫଳ ପ୍ରତି ଆସକ୍ତି, ଏଇ ଘରଟା ହେଇଗଲା ଏତିକି ଟଙ୍କା ମୋତେ ମିଳିବ, ତାପରେ ଏଇଟା ଏମିତି କରିବି, ଫଳ ପ୍ରତି ଆସକ୍ତି, କର୍ମ କରୁଛି ଫଳ ପ୍ରତି ଆସକ୍ତି ରଖୁଛି, ବନ୍ଧନ ପଡ଼ିଗଲା। କର୍ମାତ୍ମକ ମନ, କର୍ମାତ୍ମକ ଜେନ ଶରୀର ବନ୍ଧ, ଶରୀର ବନ୍ଧ, ଶରୀର ବନ୍ଧନଟା ଆରମ୍ଭ ହେଇଗଲା। ସେଥିପାଇଁ ସେ କହୁଛନ୍ତି ବିହାୟ କାମନ ଯଶ ସର୍ବାନ୍ ପୁମାନ ଶରତି ନିସ୍ପୃହ, ସମସ୍ତ କର୍ମ ତୁମେ କାମନାକୁ ତୁମେ ତ୍ୟାଗ କର, କାମନାଟାକୁ ଯଦି ତୁମେ ତ୍ୟାଗ ନ କରିପାରିବା ତାହେଲେ ସମ୍ଭବ ନୁହେଁ, ଆଉ କାମନାଟା ତ ତ୍ୟାଗ କରି ହେବନି। ପ୍ରଭୁପାଦ ମହାରାଜ ତାଙ୍କ ତାତ୍ପର୍ଯ୍ୟ ଲେଖିଛନ୍ତି, ନିଷ୍କାମ ହେବାର ଅର୍ଥ ହେଲା ଇନ୍ଦ୍ରିୟ ତୃପ୍ତି ନିମିତ୍ତ କିଛି ପାଇବାକୁ ଆଶା ନ କରିବା। ବଡ଼ ସୁନ୍ଦର ସୁନ୍ଦର ୱାର୍ଡିଂ ପ୍ରଭୁପାଦ ମହାରାଜ ଦେଇଛନ୍ତି, ନିଷ୍କାମ ଅର୍ଥଟା କ'ଣ, କାମନା ନ କରିବା ନୁହେଁ, ନିଷ୍କାମ ହେବାର ଅର୍ଥ ହେଲା ଇନ୍ଦ୍ରିୟ ତୃପ୍ତି ନିମିତ୍ତ କିଛି ପାଇବାକୁ ଆଶା ନ କରିବା, ଏଇଟା ହେଉଛି ନିଷ୍କାମ। ଅନ୍ୟ କଥାରେ ଏହା ହିଁ କୁହାଯାଇପାରେ ଯେ କୃଷ୍ଣ ଚେତନ ଶୀଳ ହେବା ହିଁ ପ୍ରକୃତରେ ନିଷ୍କାମ ହେବା। କୃଷ୍ଣ ଚେତନାର ପ୍ରକୃତ ସ୍ତର କହିଲେ କ'ଣ ବୁଝାଯାଏ, ତାହା ହେଉଛି ବ୍ୟକ୍ତି ଯେତେବେଳେ ବୁଝିପାରେ ଯେ ସେ କୃଷ୍ଣଙ୍କର ନିତ୍ୟ ସେବକ, ସେତେବେଳେ ସେ ଏକ ଜଡ଼ ଶରୀରକୁ ଆତ୍ମା ବୋଲି ଭାବେ ନାହିଁ, ଏବଂ ସେ ଯେତେବେଳେ ଏ ଜଗତରେ ଥିବା କୌଣସି ବସ୍ତୁକୁ ନିଜର ବୋଲି କରେ ନାହିଁ, ସେତେବେଳେ ସେ ପ୍ରକୃତରେ କୃଷ୍ଣ ଚେତନା ସ୍ତରରେ ଅଛି ବୋଲି ବୁଝିବାକୁ ହେବ। କେତେ ବଡ଼ ଡାଇଲଗ୍ ପ୍ରଭୁଦେବ ଲେଖିଛନ୍ତି, କେତେ ବଡ଼ ଅନୁଭବ ଲେଖିଛନ୍ତି, ତୁମେ ଭକ୍ତ ହେଇଛ କୃଷ୍ଣ ଚେତନା ସ୍ତର ହେଉଛ, କେମିତି ତୁମେ ଜାଣିବ ଏ ଜଗତର କୌଣସି ବସ୍ତୁ ପ୍ରତି ତୁମର କର୍ତ୍ତୃତ୍ୱ ଅଭିମାନ ନଥିବ, କହିଲେ ନା ଦାବି କରିବି ନିଜର ବୋଲି ଦାବି କରିବି, ଏଇଟା ମୋର ବୋଲି, ନା ଶରୀର, ନା ଘର, ନା ପୁତ୍ର, ନା କନ୍ୟା, କେଉଁ କେହି ମୋର ନୁହନ୍ତି, ସେତେବେଳେ ତୁମେ କୃଷ୍ଣ ଚେତନାର ଅଛ, ସବୁ ହେଉଛନ୍ତି କୃଷ୍ଣଙ୍କର। ପ୍ରଭୁପାଦ ଛୋଟିଆ କାମକୁ କରନ୍ତି, ବିଶ୍ୱର ବହୁତ ବଡ଼ ବଡ଼ ଲୀଳା କଥା କହିବା ଲୋକ ଅଛନ୍ତି, ବହୁତ ବଡ଼ ବଡ଼ ଶିଶୁ କୁହନ୍ତି ଜ୍ଞାନୀମାନେ କୁସ୍ତି କସରତ କରି କଥାବାର୍ତ୍ତା କରୁଛନ୍ତି, କିନ୍ତୁ ଗୋଟିଏ ସିଦ୍ଧାନ୍ତ ଗୋଟିଏ ଗୋଟିଏ ସବୁ କାଟିକି ଥୋଇ ଦିଆହବ। ଦୁଃଖ ହେଉଛି କ'ଣ, ଆମର ଭକ୍ତମାନେ ପଢ଼ିଲେ ବି ଧରିପାରୁନାହାନ୍ତି, ସେ ଭାବୁଛନ୍ତି କ'ଣ ଆମେ ବହୁତ ଏଇଟା କରିଦେଲେ ଆମେ ଆଡ଼ଭାନ୍ସ ହେଇଛୁ, ତୁମେ କିଛି କରିପାରିବନି, ତୁମେ ବିଚାର କରି ଦେଖ ଏ ଯେଉଁ କଥା ଗୋଟିଏ ଗୋଟେ କଥା ପ୍ରଭୁପାଦ ମହାରାଜ କହିଛନ୍ତି, ସେ ଗୋଟିଏ ଗୋଟେ କଥା ତୁମେ ଡାଇଜେଷ୍ଟ କରିବ, ତୁମେ ଗୋଟେ ଜୀବନ ଚାଲିଯିବ। ଜଣେ ଇନ୍ଦ୍ରିୟ ତୃପ୍ତି ପାଇଁ କିଛି କାମନା କରିବନି, ଏଇଟା ହେଉଛି ନିଷ୍କାମ, କୃଷ୍ଣ ପାଇଁ କରିବ, ଜଗତର କୌଣସି ବସ୍ତୁକୁ ତୁମେ ଦାବିଦାର କରିବନି, ଏ ବସ୍ତୁ ହେଉଛି ମୋର ବୋଲି, ସେତେବେଳେ ତୁମେ କୃଷ୍ଣ ଚେତନଶୀଳ ହେବ। ଡାକିଲ କେତେ ଲୋକ ଆସିବେ, ଜଗତରେ ଜ୍ଞାନକୁ ଆହରଣ କରିବା, ବିତରଣ କରିବା, ସେଇଟା କ'ଣ ତାର ପୂର୍ବର କିଛି ସ୍ୱୀକୃତି ଅଛି, ତାର ଇଣ୍ଟେଲେକ୍ଚୁଆଲ ଯାହା କହୁନି ଜ୍ଞାନ ବି ଅଛି, ସେଇଟା କହିଦେବ, କିନ୍ତୁ ଭଗବତ ଦ୍ୱାରା ଆବିଷ୍ଟ ଭଗବାନଙ୍କର ଯେଉଁ ଶକ୍ତି ଗୋଟେ ଜୀବକୁ ପୁରା ସେଥିରେ ଯିଏ ଆବିଷ୍ଟ ହେଇଛନ୍ତି ତାର ଜୀବନ ଶୋଧନଟା ହେବ। ଜ୍ଞାନୀ ଲୋକମାନଙ୍କର କଥା ଶୁଣିଲେ କ'ଣ, ତୁମର ଜ୍ଞାନ ଦ୍ୱାରା ତୁମ ମନଟା କିଛି ସମୟ ପାଇଁ ଗୋଟେ ଶାନ୍ତ ହେଇଯିବ, ଚିତ୍ତବୃତ୍ତିରେ ପରିବର୍ତ୍ତନ ହେବନି, ସେଟା ଭାବିପାରିବନି। କାରଣ ସିଧା ତା ସ୍ତରର କଥା କହୁଛି, ସେ ସ୍ତରରେ ତୁମେ ଧରିପାରିବ ନା କ'ଣ, ଶୁଣିଦେବ କାମରେ ପଳେଇଲା, ଆଉ ସେ ପ୍ରିନ୍ସିପଲ ତୁମେ ଫଲୋ କରିପାରିବନି। ଶୁଣିବା ପାଇଁ କେବଳ କର୍ଣ୍ଣ ମଧୁର ଲାଗିବ, ତୁମର ସଂସ୍କାର ଗୋଟେ ଅନ୍ତର ଭିତରେ ଗୋଟେ ସଂସ୍କାରକୁ ପରିବର୍ତ୍ତନ କରିପାରିବ ନାହିଁ। ଭାରତବର୍ଷ ତ ଲକ୍ଷ ଲକ୍ଷ ପ୍ରବଚକ ପ୍ରପାତ, ଏବେ ଗୋଟେ ଆଜି ନା କାଲି ମୁଁ ଶୁଣୁଥିଲି ପ୍ରପାତ, ଏତେ ସୁନ୍ଦର କଥା ସେ କହିଲେ, କହିଲେ ମୋତେ କୁହ ଭାରତ ପ୍ରପାତ ଚ୍ୟାଲେଞ୍ଜ କରୁଛନ୍ତି, ଏଇ କ'ଣ 70 ବର୍ଷ ବୟସରେ ସେ ପୁରା ଯେଉଁ ଚ୍ୟାଲେଞ୍ଜ କରୁଛନ୍ତି ଗୋଟେ ଯୁବକ ଭଳିଆ, ଆଉ ମୁଁ ମୋତେ ପୁରା ଲାଗୁଛି ହଁ ଏଇଟା ହିଁ ଠିକ୍। ପ୍ରପାତ କହିଲେ ଦେଖ ମୋତେ ତୁମେ ଗୋଟେ କୁହ, ଭାରତବର୍ଷରେ ଏତେ ଲୋକ ଥିଲେ ସମସ୍ତେ ଗୀତା ପଢ଼ୁଥିଲେ, କିନ୍ତୁ ଗୋଟେ ସିଙ୍ଗିଲ୍ ଡିଭୋଟି ଗୀତାରେ କୃଷ୍ଣଙ୍କର ଜଣେ ଭକ୍ତ, ଗୋଟେ ସିଙ୍ଗିଲ୍ କୃଷ୍ଣ ଭକ୍ତ ନଥିଲେ ଯିଏ କୃଷ୍ଣଙ୍କୁ ଭଜନ କରୁଥିଲେ। ମୋତେ କୁହ ତୁମେ, ପ୍ରପାତ କହୁଛନ୍ତି ମୋତେ କୁହ କୃଷ୍ଣ ଭକ୍ତ କିଏ ଥିଲେ, ସେ ତାଙ୍କୁ ପୂଜା କରିଦେଉଥିଲେ, ସେ କୃଷ୍ଣ ପୂଜା କରିବେ, ପ୍ରପାତ କହିଲେ ସେ କୃଷ୍ଣ ପୂଜା କରିଦେବେ, ରାମଙ୍କୁ ପୂଜା କରିଦେବେ, ଗୀତା କେମିତି ପଢ଼ୁଥିଲେ, ସର୍ବଧର୍ମଙ୍କ ପ୍ରତି ଜାଣିନଥିଲେ, ରାମଙ୍କୁ ପୂଜା କରିବେ, କୃଷ୍ଣଙ୍କୁ ପୂଜା କରିବେ, ସେ ସୀତାଙ୍କୁ ପୂଜା କରିବେ, ସେ ଦୁର୍ଗାଙ୍କୁ ପୂଜା କରିବେ, କାଳୀଙ୍କୁ ପୂଜା କରିବେ, ପ୍ରପାତ କହିଲେ କୃଷ୍ଣ ଭକ୍ତ କିଏ ଥିଲେ ମୋତେ କୁହ। ମୁଁ ସେ ଗୋଟେ ଗୋଟେ କଥା ଶୁଣିଲା ବେଳକୁ ଆରେ କେତେ ବଡ଼ କଥା, ଏ ସତ କଥା, ଆଉ ସେ ସତ କଥା ଗୁଡ଼ା ଗୋଟେ ପିଓର ପ୍ରପାତ କହୁଛନ୍ତି, କିଏ କୁହ ଗୀତା ପଢ଼ୁଛନ୍ତି, ଭାରତବର୍ଷରେ ଗୀତା ଥିଲେ, ହଜାର ହଜାର ପ୍ରବଚନ ଥିଲା, ହଜାର ହଜାର ଜ୍ଞାନୀ ଲୋକ ଥିଲେ, କିନ୍ତୁ କୃଷ୍ଣ ଭକ୍ତ କିଏ ଥିଲେ ମୋତେ କୁହ। କରିପାରୁନଥିଲେ ଲୋକ, ସେ ବ୍ରଜକୁ ଗଲେ ମୋ ମନ ଦୁଃଖ ହୁଏ, ବ୍ରଜକୁ ଗଲେ ସେ ହନୁମାନ ଚାଳିଶା, ସିଏ ମୋତେ ଗୋଟା ଭାରି ଆମ ସିଦ୍ଧାନ୍ତ ବିରୁଦ୍ଧ ଗୋଟା ଲାଗେ, କି ରାଧାରାଣୀଙ୍କ ପାଖରେ ହନୁମାନ ଚାଳିଶା ତୁମେ କଣଟା ପଡ଼ିବ, ମୋତେ ସବୁ ଭଲ ଲାଗେ, ମୋତେ ଯାଏ ସବୁ ସେ ଯୋଉ ଆମର ଆରମ୍ଭ ହବ କ'ଣ ତା ନା ଫତେକୃଷ୍ଣ, ତା ପୂର୍ବଟା ଆରଟା କ'ଣ ଥିଲା, କି ଶର୍ମା, ରାମସ୍ୱରୂପ ଶର୍ମା, ତ ଡ୍ରେସ୍ ପାଇଁ ଯାଏ ତା ଯିବି, ତା ଲୀଳାଟା ଦେଖିବା ନେଇ ରାତିରେ ଫାଙ୍କା ଥାଏ, ମୁଁ ଦେଖିବା ତା ଲୀଳା ଦେଖେ, ମୋତେ ସବୁ ଭଲ ଲାଗିବ। ସେଥିରେ ଆରମ୍ଭ କରିବ ହନୁମାନ ଚାଳିଶା, କିରେ ହନୁମାନଙ୍କୁ ଆମେ ମନା କରୁନୁ, ଏଇଟା ବ୍ରଜଧାମ, ତୁମେ ରାଧାକୃଷ୍ଣ ଲୀଳା ପରେ ହନୁମାନ ଚାଳିଶା କାଇଁ ପଡ଼ିବ, ସେଟା ମୋତେ କଷ୍ଟ ଲାଗେ, ଆମେ ସିଦ୍ଧାନ୍ତଟା ଆମେ ସବୁ ଶୁଣିଛୁ, ଆମେ ସେ ଯାହାକୁ ସିଙ୍ଗିଲ୍ କୃଷ୍ଣ ଭକ୍ତ ଯାହାକୁ ପ୍ରଭୁ ଯୋଉ କହୁଛନ୍ତି, ଆମର ପୁରା ଅନାଲର୍ଟ ଜିନିଷ ସର୍ବଧର୍ମମାନ ପରିଦେଇଛି, କୃଷ୍ଣଙ୍କର ସନ୍ନାମ ଯିବ, ଆମେ କୃଷ୍ଣ ଭକ୍ତ, ଆମେ ଆଉ କାହାର କିଛି କରିବୁନି। ପ୍ରଭୁ କେମିତି ଥିଲା କାହିଁ ଗୋଟେ ଜୀବନ, ଏଇ ଯୋଉ କହୁଥିଲେ ନା ଜ୍ଞାନ ଦ୍ୱାରା ତୁମେ ଗୋଟେ ଲୋକଟାକୁ ସରପ୍ରେସ୍ କରିଦେବ, ତାର ବିଚାରଧାରାଟାକୁ କିଛି ବନ୍ଦ କରିଦେବ, କିଛି ସମୟ ପାଇଁ କରିପାରିବ, ତା ଅନ୍ତର ଭିତରେ ସଂସ୍କାର ତୁମେ ଆଣିପାରିବ ନାହିଁ, ଆଣିପାରିବ ସଂସ୍କାର ଆଣିପାରିବନି। ଆଜି ଆମେ ଦେଖୁନା, ଯଦି ପ୍ରଭୁପାଦ ନ ଆସିଥାନ୍ତେ, ଆଜି ପ୍ରଭୁପାଦ ଶିଷ୍ୟମାନେ ନ ଆସିଥାନ୍ତା, ଆମମାନଙ୍କର ସଂସ୍କାର କ'ଣ ଥାନ୍ତା। ଆରେ ତୁମେ ଏତିକି ମନେ ରଖ, ଷୋଳମାଳା ଜପ କରିବା, 16 ରାଉଣ୍ଡ ଜପ କରିବା, ଆମେ ସେଟା ଛାଡ଼ିବା, କଳିଯୁଗର ଗୋଟେ ବହୁତ ବଡ଼ ଜିନିଷ, ଆମିଷ ବେଜ ରସୁଣ ଛାଡ଼ିବା, ଏଇ ଷୋଳମାଳା ଜପ କରିବା ଛୋଟ କାମ ନାହିଁ। ଆରେ ଶୁଦ୍ଧ ଭକ୍ତି କଥା ମାର ଛାଡ଼ମ, ବର୍ତ୍ତମାନ ଯୋଉ ଦୁନିଆ ଯାଇକି ଆସିକି ହେଲାଣି, ତୁମେ ମଧୁମାସ ଛାଡ଼ିପାରିବନି, ଆଉ ଖାଇବା ପିଇବାକୁ ନେଇକି ତୁମେ ବର୍ତ୍ତମାନ ଗୋଟେ ଖୋଜୁନା, ଗୋଟେ ଝିଅ କୁହ ନା ମୁଁ ପିଆଜ ରସୁଣ ଖାଇବିନି, ଖାଇବନି, ଆସ ମୁଁ ତୁମକୁ ବିବାହ, କିଏ କେତେଟା ମିଳିବ ଦେଖିଲ, ଯୋଗ ଯାଇ କୋଉଠି ପହଞ୍ଚିଲାଣି। ଏ ଯୋଉ ସଂସ୍କାରଟା ଗୋଟେ ଜୀବ ଜୀବନ ଯୋଉ ସଂସ୍କାରଟା ଆସୁଛି, ଏଇଟା ଆଚାର୍ଯ୍ୟଙ୍କ ପ୍ରିନ୍ସିପଲରେ ଆସିବ। ଆଉ ଯଦି ତୁମେ ଆଡ଼ଭାନ୍ସ ହେବା ପାଇଁ ଚାହୁଁଛ, ତାଙ୍କର ପ୍ରିନ୍ସିପଲରେ ତୁମେ ଆଡ଼ଭାନ୍ସ ହୁଅ, ମନକୁ ମନ ତୁମେ ଶାସ୍ତ୍ର ଦେଖିଦେବ, କୋଉଠି କାହାକୁ କୋଉ ସାଧୁ କ'ଣ କହିଦେଲା ଶୁଣିଦେବ, ଏଇଟା ଏମିତି ହେଲା ସେଇଟା ସେମିତି ହେଲା, ଏସବୁ ଫାଲତୁ ଜିନିଷ ମୁଣ୍ଡ ପୁରାଉନି, ଏଥିରେ ମୁଁ ଷ୍ଟିକ୍ଅପ୍ ପୁରା, କାରଣ ଗୁରୁଦେବ ପାଖରୁ ଆଉ ଗୁରୁଦେବ ସିଏ ଛୁଆଟି ବେଳେ ଗୋପାଳଙ୍କର ସାଧନ କରୁଛନ୍ତି, ଗୋପାଳଙ୍କୁ ଦେଖିଛନ୍ତି, ଗୋପାଳଙ୍କ ତାଙ୍କ ଲୀଳା କରନ୍ତି, କିନ୍ତୁ ମୋ ଗୁରୁଦେବ ଏତିକି କହିଛି ଫିନିଶ, ସେଥିରେ ଆଉ ଘଟିବେନି। ଗୁରୁଦେବ କହିଛନ୍ତି ଏଇଟା ମୋତେ ମନ୍ଦିର କରିବାକୁ ପଡ଼ିବ, ମୋତେ ଟ୍ରାନ୍ସଲେସନ କରିବାକୁ ପଡ଼ିବ, ହେଟା ଗୁରୁଙ୍କର କଥାଟା ଆଉ ନା, ସିଏ କ'ଣ ଜାଣିନଥିଲେ ରସତତ୍ଵ ଜାଣିନଥିଲା କିଛି ନା, ଏଇଟା ଗୁରୁ କହିଛନ୍ତି ଆଉ। ସଫଳତା ଯେଉଁ ଜୀବନରେ ମିଳେ ଏଭଳିଆ ଭାବରେ ବୁଝିବାଟା ବହୁତ କଷ୍ଟ, ବହୁତ, କାରଣ ବନ୍ଧ ଜୀବଟା ନା, ତାର ଗୋଟେ ସ୍ପେକୁଲେସନ ଅଛି, ତାର ମନଧର୍ମ ଅଛି, ତାର ଗୋଟେ ବିଚାର ଅଛି, ଏଇଟା ଏମିତି, ଏଇଟା ତାର, ଏଇଟା ଏମିତିକା, ଏଇଟା ସେମିତିକା, ତାର ସବୁ ହଜାର ପ୍ରକାର ଧନ୍ଦା ରହିଛି, କେତେ କେତେ ବଡ଼ କଥା ଯେ ସର୍ବ ସମସ୍ତ କାମନାରୁ ମୁକ୍ତ ହେବା ସଜା ଜିନିଷ ନୁହେଁ। ଏଇ ଏଇ କୃଷ୍ଣ ଚେତନାର ନିୟମକୁ ଆମେ ଠିକ୍ ଠିକ୍ ଭାବରେ ପାଳନ କରି, ସାଧୁଗୁରୁଙ୍କର ଆନୁଗତ୍ୟ ରହି, ଭଜନ କରି, ପ୍ରାର୍ଥନା କରି, ଏ ଜଗତର କୌଣସି ବସ୍ତୁକୁ ନିଜର ବୋଲି ଦାବି କରିବା ଉଚିତ ନୁହେଁ ପ୍ରଭୁ, ତାହେଲେ ତୁମେ କୃଷ୍ଣ ଚେତନଶୀଳ ହେବ। କେତେ କଥା ପ୍ରଭୁଜୀ ମହାରାଜ କହୁଛନ୍ତି, କେହି ତାଙ୍କୁ ପାରିବେନି ପ୍ରପାତ, କାହିଁ କେଉଁଠି ତାଙ୍କର ଲସ୍ ଏଞ୍ଜେଲସ୍ ନା ଆଉ ଗୋଟେ କେଉଁଠି ଆମେରିକାରେ, ଆଜି ନା କାଲି ଶୁଣୁଥିଲି ଆମେରିକାରେ ପ୍ରପାତ କହୁଛନ୍ତି, ସେ ଜଣେ ସାଇଣ୍ଟିଷ୍ଟ ଆସିକି ତାଙ୍କ ଯୁକ୍ତି କରୁଛନ୍ତି, ସାଇଣ୍ଟିଷ୍ଟ ନୁହେଁ, ଜଣେ ବଡ଼ ଲୋକ ଆସି ଯୁକ୍ତି କରୁଛନ୍ତି। ପ୍ରଭାତ କହିଲେ ତୁମର ରିଲିଜିୟସ ରିଲିଜିୟସ କ'ଣ, ସେ ରିଲିଜିୟସ ତୁମର ଯେଉଁ କହୁଛ ଖ୍ରୀଷ୍ଟିଆନିଟି, ଖ୍ରୀଷ୍ଟିଆନିଟିରେ ତୁମେ ଯେଉଁ ଅଛନ୍ତି କ'ଣ ମାନେ କ'ଣ ତାଙ୍କୁ କହୁଛନ୍ତି ପୋପ୍ ମାନେ, କିମ୍ବା ତୁମର ତୁମର ଯେଉଁ ଯାଜକ ମାନେ ସୁଧର୍ମ ଯାଜକ ମାନେ ଅଛନ୍ତି। ପ୍ରଭାତ କହିଲେ ମୋ ଡିସାଇପଲ ଯାଇଥିଲା ମେଡିକାଲକୁ, ସେଠି 5000 ଡିସାଇପଲ, 5000 ତୁମର ଲିଡର ମାନେ ସବୁ ପଡ଼ିଛନ୍ତି, ଧାର୍ମିକ ନେତାମାନେ ସବୁ ପଡ଼ିଛନ୍ତି ନିଶା ଛଡ଼ିବା ନାହିଁ। ନିଶା ନିଶା ନିବାରଣ କେନ୍ଦ୍ର ତାଙ୍କର ସବୁ ଅଛି ନା, ନିଶାଟା କେମିତି ଛାଡ଼ିବେ ସେ କେନ୍ଦ୍ରରେ ପଢୁଛନ୍ତି। ସେଠୁ ସିଏ କ୍ୱେଶ୍ଚନ୍ କରୁଛନ୍ତି, ମୁଁ ଖାଲି ଲକ୍ଷ୍ୟ କରୁଥାଏ ପ୍ରଭାତ କ'ଣ କେମିତି କ'ଣ ମାନେ ଉଠାଉଛନ୍ତି ସମସ୍ତଙ୍କୁ। କହିଲେ ସ୍ୱାମୀଜୀ ଇଷ୍ଟ ଗୋଟେ ଅଲଗା, ୱେଷ୍ଟ ଗୋଟେ ଅଲଗା, ଆମ ଭାରତୀୟ ଏଇଟା ଅଲଗା, ୱେଷ୍ଟଟା ଅଲଗା, ସେଠି ନିଶା ଏଗୁଡ଼ା ସବୁ ଜିନିଷଟାକୁ ଏତେ ଧରାଯିବନି, ଇମ୍ପୋର୍ଟାନ୍ସ ଧରାଯିବନି। ପ୍ରଭୁ ସେଠି କହୁଛନ୍ତି ଇଷ୍ଟ ହଉ ୱେଷ୍ଟ ହଉ, ଧର୍ମଟା ଧର୍ମ, ରିଲିଜନଟା ରିଲିଜନ, ଆଉ ଇଷ୍ଟ ୱେଷ୍ଟ ତ କ'ଣ ସମ୍ପର୍କ ଅଛି, ଜଳଟା କ'ଣ ଇଷ୍ଟରୁ ଅଲଗା ୱେଷ୍ଟରୁ ଅଲଗା, ତ କାଢ଼ି ଗୋଟେ କୋଡ଼ି ଦେଉଛନ୍ତି, ପ୍ରିନ୍ସିପଲଟା ସବୁବେଳେ ସମାନ, ତୁମେ ଇଷ୍ଟ ୱେଷ୍ଟ କଥା କୁହନି। ତେଣୁ ଏ ଯେଉଁ ଗୋଟେ ଗୋଟେ ପ୍ରପଦ ତାତ୍ପର୍ଯ୍ୟରେ ଏମିତି ସେଥିପାଇଁ ପ୍ରପଦ କହୁଛନ୍ତି, ସେ ଗ୍ରନ୍ଥଟା ଧରିଛନ୍ତି, ସେ ଗୋଟେ ପ୍ରପଦ କହୁଛନ୍ତି ମୋ ମୋ ଗ୍ରନ୍ଥଟା ମୁଁ ନିଜେ ପଢୁଛି, ମୁଁ ଏଥିରେ ପଢୁଛି କାରଣ ମୁଁ ଏଇଟା ନିଜେ ଲେଖିନି, ମୋତେ ବି ଆନନ୍ଦ ଲାଗୁଛି, କାରଣ କିଛି ସାଧୁଙ୍କ କିଛି ନୁହେଁ, ସାଧୁଙ୍କ ପାଖରେ ରିଭିଲ୍ ହେଇଛି ନା ଜିନିଷ 70 ବର୍ଷ ବୟସରେ ତୁମେ ଖାଲି ଚିନ୍ତା କଲ, ଆମର ଏଇ 50-52 ହେଇଗଲାଣି, ଆମକୁ ଆଉ ବହି ଧରିବାକୁ ଇଚ୍ଛା ହଉନି, 5 କଥା ମୁଣ୍ଡରେ ବସିଗଲାବେଳକୁ ଆଉ କ'ଣ ଏଇ କାମ କରିବୁ ନା ସେ କାମ କରିବୁ ନା ଜପ କରିବୁ ନା କହିଟାକୁ, ସେ 70 ବର୍ଷ ବୟସରେ ଟ୍ରାନ୍ସଲେସନ୍ କରୁଥିଲେ, ପଢିବା ତ ଆମର ସବୁ ଥୁଆ ହେଇଛି ପଢିବା ଟିକେ, କେଉଁ 2-4 ଘଣ୍ଟା ପଢିଲାବେଳକୁ ଆଉ 8-10 ଘଣ୍ଟା ପଢୁଥିଲେ, 2-3 ଘଣ୍ଟା ବେଳେ ମୁଣ୍ଡ ବିନ୍ଧୁଛି। ସେ ଏଇଟାକୁ ଅନୁବାଦ କରିବା, ବହି ସବୁ ଶାସ୍ତ୍ରକୁ ଧରିକି ଅନୁବାଦ କରିବା ଇଂଲିଶରେ, ପୁଣି ଏଇଟା ଗୋଟେ ୱାର୍ଲଡ ୱାଇଡ୍ ମିଶନ ତିଆରି କରିବା, କ'ଣ ଛୁଟିଆ କାମଟା ନା କ'ଣ, ଏସବୁ ରିଭିଲ୍ ହେଇଛି ନା ତାଙ୍କ ପାଖକୁ, ଆଉ ସେଥିପାଇଁ ସେ ଏ ଜିନିଷଟା ରଚନା କରୁଛନ୍ତି। କୌଣସି ବସ୍ତୁକୁ ଦାବି କରେ ନାହିଁ ସେତେବେଳେ ସେ ପ୍ରକୃତ କୃଷ୍ଟ ଚେତନା ସ୍ତରରେ ଅଛି ବୋଲି ବୁଝାଯିବ। ଯେଉଁ ବ୍ୟକ୍ତି ଏହି ସ୍ତରରେ ଥାଏ ସେ ଜାଣିଥାଏ ଯେ ସବୁକିଛି ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରୀତ୍ୟାର୍ଥେ ବିନିଯୋଗ କରିବା ଉଚିତ, କାରଣ କୃଷ୍ଣ ହେଉଛନ୍ତି ସମସ୍ତଙ୍କର ମାଲିକ। ଅର୍ଜୁନ ନିଜର ଶାରୀରିକ ସମ୍ବନ୍ଧ କଥା ବିଚାର କରି, ଅର୍ଥାତ୍ ନିଜର ଇନ୍ଦ୍ରତୃପ୍ତି କଥା ବିଚାର କରି ଯୁଦ୍ଧ କରିବାକୁ ଇଚ୍ଛା କରୁନଥିଲେ, କିନ୍ତୁ ସେ ଯେତେବେଳେ ପୂର୍ଣ୍ଣ କୃଷ୍ଣ ଚେତନଶୀଳ ହୋଇଗଲେ ସେତେବେଳେ ସେ ପୂର୍ଣ୍ଣ ପ୍ରାଣରେ ଯୁଦ୍ଧ କଲେ, କାରଣ କୃଷ୍ଣ ଇଚ୍ଛା କରୁଥିଲେ ଯେ ସେ ଯୁଦ୍ଧ କରନ୍ତୁ, ତାଙ୍କ ପାଇଁ ତାଙ୍କ ନିଜ ପାଇଁ ସେ ଯୁଦ୍ଧ କରିବାକୁ ଇଚ୍ଛା କରୁନଥିଲେ, କିନ୍ତୁ କୃଷ୍ଣଙ୍କ ପାଇଁ ସେ ଅର୍ଜୁନ ପ୍ରାଣମୂର୍ଚ୍ଛା ଯୁଦ୍ଧ କଲେ। ଏଇଠି କେତେବେଳେ ଗୋଟେ ଲଜିକ ଦେଇଦେଲେ ପ୍ରଭୁପାଦ, ଅର୍ଜୁନ ସେ ଯୁଦ୍ଧଟା କଲେ କି ନାହିଁ, ଅର୍ଜୁନ ସେ ଯୁଦ୍ଧଟା କଲେ, କିନ୍ତୁ ପ୍ରଥମ ବିଚାର କ'ଣ ଥିଲା, ଯୁଦ୍ଧଟା ମୁଁ ଯେଉଁ କରୁଛି ମାମୁଁକୁ ମାରିବି ଆକୁ ମାରିବି ଏଥିପାଇଁ ମୋତେ ଭୋଗିବାକୁ ପଡ଼ିବ, ମୁଁ ଏମାନେ କାହିଁ ମାରିବି, ସେଟା ନିଜ ପାଇଁ ବା ଯୁଦ୍ଧ କଲେ, ମୁଁ ଭାବୁଥିଲି ଏଟା ମୁଁ କରୁଛି ୟାର ଫଳ ମୋତେ ଭୋଗିବାକୁ ପଡ଼ିବ, ନିଜ ପାଇଁ ଯେତେବେଳେ ଯୁଦ୍ଧ କରିବା ପାଇଁ ସେ ଚାହୁଁନଥିଲେ, ଭଗବାନ କ'ଣ କହିଲେ ତୁମେ ମୋ ପାଇଁ ଯୁଦ୍ଧ କର ନା, ନିଜ ପାଇଁ ଯୁଦ୍ଧ ଯଦି ସେ କରିଥାନ୍ତେ ତାହେଲେ ସେ ନିଷ୍କାମ ହେଇପାରିନଥାନ୍ତେ, ସେ କର୍ମରେ ସେ ନିଷ୍କାମ ହେଇପାରିନଥାନ୍ତେ, କିନ୍ତୁ କୃଷ୍ଣ ପାଇଁ ଯୁଦ୍ଧ କରି ସେ ନିଷ୍କାମ ହେଲେ, ନିଷ୍କାମରେ କର୍ମଟା କାମନାଟା କଟାଯାଏ ନା, ଯେଉଁ ସାଧାରଣ ଲୋକଙ୍କର ଧାରଣା କ'ଣ, ବାବୁଜୀଟା ବସିକି ଖାଉଛନ୍ତି ଆଉ ବାବୁଜୀମାନଙ୍କର କିଛି କାମନା ନାହିଁ, ଆରେ ତୁମର କାମନା ନାହିଁ କିଏ କହିଲା, ତୁମେ ଯଦି ତୁମ ଘର ସଂସାର ବିଷୟରେ କିଛି ଚିନ୍ତା କରୁଛ, ଆମର କିଛି ପ୍ଲାନ, ଆମର ବି ଗୋଟେ ଚିନ୍ତା କିଛି ଅଛି ନା, ଗୁରୁ ବୈଷ୍ଣଙ୍କର ସେବାଟା କେମିତି ଚାଲିବ, ଭଗବାନଙ୍କ ସେବାଟା କେମିତି ଚାଲିବ, ତୁମଠୁ 100 ଗୁଣର କାମନା ଥିଲା ପ୍ରଭାତ, ସେଥିପାଇଁ ଫାର୍ଷ୍ଟ କ୍ଲାସ ସ୍ପିରିଚୁଆଲ ଏନ୍ଜାଇଟି ପ୍ରଭାତ କୁହନ୍ତି, ତାଙ୍କ ଇଂଲିଶ ଆଉ ତାଙ୍କର କଥା ବାବରେ ବାବା, ସିଏ ମାନେ ଅବଶ୍ୟ ଭାଷା ତାଙ୍କୁ କୌଣସି ଦେଶକୁ ନେବା ଉଚିତ ନୁହେଁ, ସେ ପ୍ରଭୁଙ୍କ ଲୋକ, ମୋଷ୍ଟଲି ବେଙ୍ଗଲୀ ମାନେ ସଂସ୍କୃତ ଉଚ୍ଚାରଣ କରିବା ଆଉ ଇଂଲିଶରେ ଯେଉଁ ଫ୍ଲୁଏଣ୍ଟଲି ଜିନିଷଟା କହିବା ତାଙ୍କ ଟିକେ ଟାଣ ରହେ। ମୋତେ ମୁଁ ଏଇଟା ଜାଣିନଥିଲି, ମୋତେ ଜଣେ ବଡ଼ ଶିକ୍ଷିତ ଲୋକ, ମୁଁ ସେତେବେଳେ ମୋର ଗୋଟେ ନୂଆ ଆଇପୋଡ଼ଟା ଥାଏ, ସେ ଆଇପୋଡ଼ରେ ପ୍ରଭୁପାଦଙ୍କ ଲେକ୍ଚର ନୂଆ ନୂଆ ସବୁ ମୁଁ ଶୁଣିଥାଏ, ସେ ଆମର ଥିଲେ ମୁରଲୀ କୃଷ୍ଣ ମହାରାଜ ଦେଇଥିଲେ ମୋତେ ଆଉ ସବୁ ଲୋଡ଼ କରି ଦେଇଦେଇଥିଲେ, ସେ ମୋତେ ଶୁଣେ, ସେ କହିବ ବାବା କ'ଣ ସବୁ ଗୋଟେ କାନରେ ଶୁଣୁଛ, ଏ କ'ଣ ଜାଣୁଥିଲା ବେଳେ ଶିକ୍ଷିତ ଲୋକଟା, କହିଲେ ସେ ଦେଲ ମୁଁ କ'ଣ ଶୁଣିବି, ତାକୁ ମୁଁ ଶୁଣେଇଲି, ସେ ମୋତେ କମେଣ୍ଟ ମାରିଥିଲା ଆଜି ମୋର ମନ ଲଗେଇଲା ଏତେ ବର୍ଷ ପରେ, ସେ ଗୋଟେ ମୋତେ ଗୋଟେ କମେଣ୍ଟ କଲେ ବାବା ଇଏ କିଏ କହୁଛନ୍ତି ନା, ମୁଁ ଆମର ସଂସ୍ଥାରେ ଯେ ଆଚାର୍ଯ୍ୟ ପ୍ରଭୁପାଦ ନା, ସେ କେଉଁଠିକା ଲୋକ ନା, ବଙ୍ଗାଳୀ ଲୋକ ଏତେ ସୁନ୍ଦର ସଂସ୍କୃତ କହୁଛନ୍ତି, ତାଙ୍କ ସଂସ୍କୃତ ସବୁ ଟାଣ ରହିବ, ମୁଁ ଦେଖିଛି ଆଉ ନିଜେ ବି ଶୁଣିଛି ତାଙ୍କ ପ୍ରବଚନ, ହିନ୍ଦୀ ତ ଛାଡ଼ ହିନ୍ଦୀ ଟାଣ ରହିବ, କିନ୍ତୁ ପ୍ରଭୁପାଦ ଇଂଲିଶ ଆଉ ସଂସ୍କୃତ ଯେତେବେଳେ ଉଚ୍ଚାରଣ କରିବେ ପୁରା ସ୍ପଷ୍ଟ, ଦେଖ ତୁମେ ଶ୍ଳୋକ ଗୁଡ଼ିକ ପୁରା 100% ସାଂସ୍କ୍ରିଟ୍ ସ୍କଲାର ବେଳେ, ଭଗବାନ ପ୍ରଭୁଙ୍କ ଶକ୍ତି ରହିଲା ନା, ପ୍ରଭୁଙ୍କ ଶକ୍ତି, ପ୍ରଭୁଙ୍କ ଲୋକ ସିଏ, ସେ ସେତେବେଳେ ମତେ ସେ କଥା କହିଥିଲା, ଆଜି ମୋର ମଙ୍ଗଳ କଲା ନା ନା, ଇଏ ତ ସେମିତି ଲାଗୁନାହାନ୍ତି, ଏତେ ଫ୍ଲୁଏଣ୍ଟ ଇଂଲିଶ ଆଉ ଏତେ ଫ୍ଲୁଏଣ୍ଟ ସେ କଥା କହୁଥିଲେ, ପ୍ରଭୁ କହିଲେ ଫାର୍ଷ୍ଟ କ୍ଲାସ ସ୍ପିରିଚୁଆଲ ଆଙ୍ଗଜାଇଟି, ତୋର କାମନା ନାହିଁ କ'ଣ କହୁଛ, ଆମେ ବାବାଜୀର 100 କାମନା, ଆମେ ଏଇ କୃଷ୍ଣ କାମନା କରି 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 କୃଷ୍ଣ ଚିନ୍ତା କରି କରି କୃଷ୍ଣ କନସିୟସ ନେଇଛୁ, କୃଷ୍ଣ ପାଇଁ ମତେ କରିବାର ଅଛି, କୃଷ୍ଣ ପାଇଁ ମତେ ଏଟା କରିବାର ଅଛି, କୃଷ୍ଣ ପାଇଁ କୃଷ୍ଣ ପାଇଁ ଏଟା କରିବାର ଅଛି, ଗୁରୁଙ୍କ ପାଇଁ ଏଟା କରିବାର ଅଛି, ମନ୍ଦିର ପାଇଁ ଏଟା କରିବାର ଅଛି, ସବୁବେଳେ ସେଥିପାଇଁ ସାଧାରଣ ବିଚାରରେ ଆମେ କାମନା ମୁକ୍ତ ନୁହନ୍ତି। ଅର୍ଜୁନ ତାଙ୍କ ନିଜ ପାଇଁ ଯୁଦ୍ଧ କରିବା ପାଇଁ ଚାହୁଁନଥିଲେ, ଯେ ନିଜ ପାଇଁ ଯୁଦ୍ଧ ବି କରିଥାନ୍ତେ ତାହେଲେ ସେଟା ସକାମ ହେଇଥାନ୍ତା, ସେ ନିଷ୍କାମ ହେଇପାରିନଥାନ୍ତେ, କିନ୍ତୁ ସେଇ କର୍ମଟା ଆଜି କୃଷ୍ଣ ପାଇଁ କରୁଛନ୍ତି, ସେଇ ଯୁଦ୍ଧଟା ଆଜି କୃଷ୍ଣ ପାଇଁ କଲେ ସେଟା ନିଷ୍କାମ ହେଇଗଲା, ସେଟା ନିଷ୍କାମ ନା ଆଉ, ସେଥିରେ କର୍ତ୍ତୃତ୍ୱ ଏଣୁ କୃଷ୍ଣ ପାଇଁ କରୁଛି। ବିଚାର ବିଚାରଧାରାଟା ଯୋଉ ବୈଷ୍ଣବୀ ବିଚାରଧାରାଟା, କୌଣସି ଜିନିଷ କଷ୍ଟ ନୁହେଁ, ଚାକିରି କରିବାଟା ସେଟା ବି କଷ୍ଟ ନୁହେଁ, ଏଟା ମୁଁ କାହା ପାଇଁ କରୁଛି, କୃଷ୍ଣ କାରଣ ମୋର ପ୍ରତ୍ୟେକ ଅର୍ଥର କଣା ଗୁଡ଼ିକ ଯେମିତି ଭଗବାନ ସେବାରେ ଲାଗିବ। ତୁମେ ଯଦି ବହୁତ ପଇସା କମେଇ ଦେଇକି ତୁମେ ରଖିଦେଇଗଲ, ତୁମର ପୁଅ ଆଜି ଭକ୍ତ ନାହିଁ, ତୁମେ ସେ ତାକୁ ଭୋଗିକି ଖାଇବ, ମଦ ମାଂସର ଗଲ ନା କଣ୍ଟା ଲାଭ ହେଲା, ମୁଁ କାହିଁକି ମୋର ଇଏ କରିବି। ଏ ଯେମିତି କିଏ ଏବେ ସେ ଚାଲିଗଲେ ନା, ଏବେ କେତେ ଦିନ ପୂର୍ବରୁ ମୁଁ ତା ଖବର ନେଇଥିଲି, ଆମ ଜଜ ହାରିସନ୍ ତାଙ୍କ ଗୋଟେ ଫଟୋ ଏବେ ଛାଡ଼ିଥିଲେ କି ଆସୁଛନ୍ତି, ବେକରମାଳି ପକେଇଛନ୍ତି। ଜଜ ହାରିସନ୍ ମାନେ ସେ ବହୁତ ବଡ଼ ଲୋକ ନା, ମ୍ୟୁଜିସିଆନ୍, ସେ ୱାର୍ଲଡ୍ର ଟପ୍ ମ୍ୟୁଜିସିଆନ୍। ଜଜ ହାରିସନ୍ ଯେଉଁ ଜାଗା ଦେଇଛନ୍ତି ଭକ୍ତିକାନ୍ତ ବ୍ୟାନର, ତାଙ୍କ ଆସୁଛନ୍ତି ମନ୍ଦିର ଦର୍ଶନ କରୁଛନ୍ତି, ଜପ କରୁଛନ୍ତି, ବହୁତ ସୁନ୍ଦର ହେଲୁ ପୂର୍ବତ, ସେ ବହୁତ ଭଲ ପାଉଥିଲେ, ଆଉ ଲଣ୍ଡନ ନାହିଁ ତାଙ୍କର ଅବଦାନ, ସେ ଥିଲେ ସାହାଯ୍ୟ କରୁଥିଲେ। ଜଜ ହାରିସନ୍ ଯିବା ପୂର୍ବରୁ ତାଙ୍କର ସବୁ ସମ୍ପତ୍ତି, କେତେ ହଜାର ସବୁ ସମ୍ପତ୍ତି, କିଏ ଜାଣିନଥିଲେ ତାକୁ, ତା ଯେତେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ସେ ଲେଖି ଦେଇଥିଲେ, ଇସ୍କନର ପ୍ରଭୁପାଦଙ୍କର ଯେତେ ମନ୍ଦିର ଅଛି ସେ ମନ୍ଦିର ବି ମୋ ପଇସା ଯିବ, ପିଲା ଛୁଆଙ୍କୁ ଦେଇନଥିଲେ, ଦେଖ ବିଦେଶର ଜଣେ ଲୋକ ସେ ସବୁ ୱିଲ୍ କରିଦେଇଯାଇଥିଲେ, ମୋ ଟଙ୍କା ପଇସା ମୋ ଛୁଆ ପିଲାକେ ମୁଁ ଦେବିନି, ମୁଁ ଏତେ କଷ୍ଟ ଖଟି କରିଛି, ସେ ସିମ୍ପୁଲ ଗୋଟେ ଜଣେ ସାଧୁଙ୍କର ଏତେ ବଡ଼ ଶକ୍ତି ଥିଲା ପ୍ରଭୁପାଦଙ୍କର, ତାଙ୍କ ହୃଦୟରେ ଏମିତି ଇଞ୍ଜେକ୍ଟ କରିଦେଲେ କୃଷ୍ଣ କନସିୟସନେସ୍କୁ, ସେ ସବୁ ପଇସାକୁ ୱିଲ୍ କରିଦେଇଥିଲେ ଇସ୍କନ ନାଁରେ, ଏକୁ ସବୁ ଡିଷ୍ଟ୍ରିବ୍ୟୁଟ୍ କରି ଦେଇଦେବ ସବୁ ମନ୍ଦିରମାନଙ୍କରେ, ମୋର 108 ମନ୍ଦିର ଯେଉଁ ପ୍ରଭୁପାଦଙ୍କର ଅଛି ସେ ମନ୍ଦିରକୁ ଯିବ ମୋ ପଇସା, ଜଣେ ବିଦେଶ ତାଙ୍କ ବିଦେଶ ବୋଲି କହିବ, ତାଙ୍କ ଗୋଡ଼ ତଳେ ତୁମେ ପଡ଼ିବ, ଏଠି ତୁମେ 10 ଥର ମେସେଜ୍ ପଠାଇ ପଇସା ଦିଅ ପଇସା ଦିଅ ଭକ୍ତଙ୍କୁ, ସିଏ 10 ତାଲା କୋଠା ବାଡ଼ାଇଥିବେ ଭଗବାନଙ୍କ ପାଇଁ, ଆରେ ନିଜାସୀ ଭଗବାନ ସେବା କର, ସେଥିପାଇଁ ତାଙ୍କ ସେମାନଙ୍କର ଅବଦାନଟା ଇସ୍କନ ପ୍ରତି ଅତୁଳନୀୟ, ଆଜି ବି ବିଦେଶୀ ମାନଙ୍କର ଅବଦାନ ଅତୁଳନୀୟ, ସେମାନେ କେବେ ଟଙ୍କା ନିଅନ୍ତିନି, ସେ ଦେଇ ଶିଖିଛନ୍ତି, ସେମାନେ ଦେଇ ଶିଖିଛନ୍ତି, ନେଇ ନବା ଶିଖି ନାହାନ୍ତି, ସେ କେବେ ଖାଲି ଖାଇବେନି, କେଉଁଠି ଖାଲି ରହିବେନି, ସବୁବେଳେ ଡୋନେସନ୍ ଦେବେ, ସେମାନଙ୍କର ଅତୁଳନୀୟ ଏ ଜିନିଷଟା, ସବୁ ସମ୍ପତ୍ତି ସେ ୱିଲ୍ କରିଦିଆଯାଇଛି, କାରଣ ସେମାନେ ଏଇଟା ଥିଲା ପ୍ରଭୁପାଦଙ୍କର ଅବଦାନ ଶକ୍ତି। ଆଜି ବିଶ୍ୱର ଯେତେ ଧର୍ମ ସଂସ୍ଥା ଚାଲିଛି, ଯେତେ ଧର୍ମ ସଂସ୍ଥା ଚାଲିଛି ପ୍ରଭୁପାଦଙ୍କ ସଂସ୍ଥା ଦ୍ୱାରା ଚାଲିଛି, ପ୍ରିନ୍ସିପାଲ ପ୍ରଭୁପାଦଙ୍କୁ ତ ନେଇଛନ୍ତି, ଦେଖିବ ସବୁ ଧର୍ମ ସଂସ୍ଥା ଆମର ଇସ୍କନ ଭକ୍ତ ଲୋକ ଥିବେ, ଏଇଠି ସବୁ ଛାଡ଼ି ଯାଇଛନ୍ତି, ଏ ମ୍ୟାନେଜରିଆଲ କିଛି ପ୍ରୋବ୍ଲେମ ହେଲା ଭଲ, ସୋସାଇଟି ବଢ଼ିଯାଉଛି ନା, କେତେ କାହାକୁ ସନ୍ତୁଷ୍ଟ କରିକି, ଗୋଟେ ମ୍ୟାନେଜର କାହାକୁ କେତେ ସନ୍ତୁଷ୍ଟ କରିପାରିବ, ଗୁରୁ କାହାକୁ କେତେ କଣ୍ଟ୍ରୋଲ କରିପାରିବେ, ଉପଦେଶ ଦ୍ୱାରା ଗୋଟେ ଲୋକ କଣ୍ଟ୍ରୋଲ ହୁଏ, ବ୍ୟକ୍ତିଗତ ମତ ଦ୍ୱାରା କାହାକୁ କଣ୍ଟ୍ରୋଲ ତୁମେ କରିପାରିବନି, ପ୍ରତ୍ୟେକ ଲୋକର 5 ତୁମେ ଦେଖ 5 ଭାଇଙ୍କର 5 ମତ ଆସିବ, ଶିଷ୍ୟମାନଙ୍କର କର୍ତ୍ତବ୍ୟରେ ସେ ଗୁରୁଙ୍କର ଉପଦେଶ ନେବେ, ନିଜେ ନିଜେ କଣ୍ଟ୍ରୋଲ ହେଇଯିବେ। ଆଜି ଗୁରୁ ଯେମିତି ବାଡ଼ି ଜଗେଇ ବସିଥିବେ 10,000 ଶିଶୁ, ଇଏ ତ କଳିଯୁଗର ଏଇଟା ସବୁ ଅଧମ, ନିଜେ ଡିସିପ୍ଲିନ୍ ତାଙ୍କୁ କେତେ କ'ଣ କରିବେ, ହେଲେ ଯିଏ ଟିକେ ମ୍ୟାନେଜର ତାର ଟିକେ ରହିଲା ସେ ପଳେଇଗଲେ ସଂସ୍ଥା ଛାଡ଼ିକି, ମୁଁ ତୁମେ ହିଷ୍ଟ୍ରି ଗୁଡ଼ାକ ଦେଖ, ବୁଲି 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 ଏପରି ଗଲା ବେଳକୁ ଦେଖିଲୁ ସେ ପିଲା, ଏ ତତେ ମୁଁ ଦେଖିଛି କେଉଁଠି ଥିଲୁ ଏଠି ଭୁବନେଶ୍ୱର ମଝିରେ ଆସିଥିଲୁ କି ନା, ଆଜ୍ଞା, ସେ ଦେଖିଲା ଆଉ ଗୋଟେ ମଠ ରହିଛି, ଏ ସେଠି କ'ଣ କରୁଛି, ସେଠି ସେ ଷ୍ଟଲ ବସିଛି, ଆଚ୍ଛା ମୁଁ ସେ ଯେଉଁଠି ଯେଉଁ ଦେଖୁଛି ପଚାରୁଛି କେଉଁଠି କରିଥିଲୁ ତୁମେ, ନା ମୁଁ ଇସ୍କନ ଜାଣିଛି, ଆଜ୍ଞା ମୁଁ ଏ ମଠରେ ଥିଲି, ସବୁ ପ୍ରଭୁପାଦଙ୍କର ଏତେ ବଡ଼ ଗୋଟେ ଦୟା ତାଙ୍କ ଭଜନରେ, ବର୍ତ୍ତମାନ ସବୁ ଧର୍ମର ସଂସ୍ଥା ଲୋକମାନେ ସେ ତ ପ୍ରିନ୍ସିପାଲ ନେଇଛନ୍ତି, ସେ ଖୁସି ହେଉଛନ୍ତି, କାରଣ ଆମ କାହାର ଗୋଟେ ଶକ୍ତି ନାହିଁ, ପ୍ରଭୁପାଦଙ୍କ ପ୍ରିନ୍ସିପାଲ ଛଡ଼ା କାହାର ବି ଗୋଟେ ଶକ୍ତି ନାହିଁ ଏ ଭକ୍ତ ତିଆରି କରିପାରିବା, ଏଇଟା ମନେ ରଖିତ। ଇସ୍କନର ଏତିକି ଅଛି ଗୋଟେ ଜିନିଷ, ଭଗବାନଙ୍କର ଏତେ ବଡ଼ ଦୟା ରହିଛି, ଇସ୍କନକୁ ଯିଏ ଆସିକି ପ୍ରଭୁପାଦଙ୍କ ପ୍ରଣାମ ମନ୍ତ୍ର ଗାଇବ, ଆଜି ତାର ପ୍ରଭୁପାଦଙ୍କର ବିଶ୍ୱାସ ଅଛି ସେ 100 ଭକ୍ତ ତିଆରି କରିଦେବ, ଆଉ କହିପାରିବେନି, ଆଉ ଆମରି ପାଖରୁ ସେମାନେ ସବୁ ନେବେ ସଂସାରର ଲୋକ, କିଛି କ୍ଷତି ନାହିଁ, ସବୁ ଧର୍ମ ସଂସ୍ଥା ଚାଲୁ, କିଛି ଅସୁବିଧା ନାହିଁ, କିନ୍ତୁ ସିଟ୍ସଟା ପ୍ରଭୁପାଦଙ୍କର ଅଛି, କାରଣ ସେ ଏତେ ଭଜନ କରିଛନ୍ତି, ତାଙ୍କୁ ଯିଏ ମାନ ନେବ ସେ ଗୋଟେ ଭକ୍ତ ତିଆରି କରିଦେବ, ମାଛ ମାଂସ ଛଡ଼େଇବା ମଦ ଛଡ଼େଇବା ସଙ୍ଗେ ସାଙ୍ଗେ ତିଆରି କରିଦେବ, ସେ କେମିତି ସେ ପାଇଗଲା ନା ତାଙ୍କର ଦୟାଟା, ତାଙ୍କ ଦୟା ପ୍ରଚୁର ଦୟା, ଏଇ କଥା ମୁଁ କହୁଥିଲି ଯେ କେମିତି କେତେ ନିଷ୍କାମ ହେଇଯାଇଥିଲେ ସେ। ସେ ପ୍ରଭୁପାଦ ଥିଲାବେଳୁ ସେ ଜଜ ହରିଚନ୍ଦ୍ର ମତେ ସେ ତାଙ୍କ ପାର୍କ ଗୋଟେ ଅଛି ଜଜ ହରିଚନ୍ଦ୍ର, ସେ ଯେଉଁ ରାଧା ଗୋକୁଳାନନ୍ଦ ପାଖରେ ତାଙ୍କର ଗୋଟେ ନିଜ ଗୋଟେ ଛୋଟିଆ ପାର୍କ କରିଥିଲେ, ସେ ଆସି ସେଠି ବସୁଥିଲେ। ସେ କହୁଥିଲା ଗୋକୁଳାନନ୍ଦଙ୍କର ପାର୍କ ନିଜ ନିଜ ପଇସା ଦେଉଥିଲା, ନିଜେ ଗାର୍ଡନରକୁ ପଠାଉଥିଲେ, ମନ୍ଦିର ପଇସାରେ ନୁହେଁ। ଶିଖିବା ଦରକାର ସେମାନଙ୍କ ପାଖରୁ, ସେମାନଙ୍କୁ ଶିଖିବା ଦରକାର। ଆଜି ବି ଇଣ୍ଡିଆନ ଲୋକମାନେ ଶିଖିବା ଦରକାର। ଆଜି ଯେଉଁ ଫୋର୍ଡ ପ୍ରଭୁପାଦ ପ୍ରଭୁପାଦ ଫୋର୍ଡଙ୍କ ନାଁରେ ବି କହୁଛନ୍ତି, ଆମର ଯେଉଁ କ'ଣ ତାଙ୍କ ନା ଅମରିଶ ପ୍ରଭୁଙ୍କ ନାଁରେ ବି କହୁଛନ୍ତି, କହିଲେ ଆମର ଯାହା ଲାଗିବ ଏ ଫୋର୍ଡ ଦେବେ, ପ୍ରଭୁପାଦ କହୁଛନ୍ତି ତାଙ୍କୁ ଇଏ ସବୁ ଦେବେ। ଦେଖନ୍ତୁ ଆଜି ପ୍ରଭୁପାଦ ଚାଲିଗଲେ, ଆମେ ଆମର ଆଜି ଟିକେ କ'ଣ ହେଲା ଗୁରୁ ଚାଲିଗଲେ ଶିଷ୍ୟ ମନ୍ଦିରକୁ ଯାଉନି, କ'ଣ ଟିକେ ଡିସଏଗ୍ରିମେଣ୍ଟ ହେଲେ ସେ ମନ୍ଦିର ଯାଉନି, ପଇସା ଦେବନି କିଛି। ଦେଖନ୍ତୁ ସେମାନେ ଆଜି କେତେ ଶହ ଶହ କରୋଡ଼ ଟଙ୍କା ଆସି ନିଜେ ଦେଉଛି, ନିଜେ ଏ ଯେଉଁ ବଡ଼ ମନ୍ଦିର ହେଉଛି ପବାଡ଼ ଦେଉଛନ୍ତି ନା ସେମାନଙ୍କର, କାରଣ ପ୍ରଭୁପାଦଙ୍କର ପ୍ରତି ତାଙ୍କର ଯେଉଁ ଆସକ୍ତି, ଗୁରୁଙ୍କ ପ୍ରତି ଯେଉଁ ଆସକ୍ତିଟା ତାଙ୍କୁ ଆଜି, ଆଉ ସେମାନେ କ'ଣ ସିଧା ସବୁ ସିଧା ଗଲକୁ ଯିବେ। ପ୍ରଭୁପାଦ କହିଥିଲେ ମୋର ସବୁ ଡିସାଇବଲ ଗଲକୁ ଯିବେ, ମୁଁ ତାଙ୍କୁ ନେଇଯିବି। କାହିଁକି ନେଇଯିବି ନା, ଏ ଯେଉଁ ବିଶ୍ୱର ଗୋଟେ ଯେଉଁ କେତେ ଲୋକଙ୍କର ଉପକାର ପାଇଁ ସେ କରାଯାଇଗଲା, ସେମାନଙ୍କର ସେମାନେ ଥିଲେ ସାରଥି ସବୁ, ପ୍ରଭୁପାଦଙ୍କ ସାରଥି ନା ସେମାନେ। ଆଉ ସେମାନେ ଯାହା କରିଛନ୍ତି ସେମାନେ ତାଙ୍କ ଉପରେ କିଛି ଉପନୟନ ତୁମେ ଦେବନି, ଯିଏ ଦେବ ସେ ମରିବ, ଯିଏ ଦେବ ତୁମେ ମରିବ। କାହିଁକି ନା ଏଇଟା ଗୋଟେ ବିଶ୍ୱ ପାଇଁ ଗୋଟେ ବରଦାନ, ପ୍ରଭୁପାଦଙ୍କର ଯେଉଁ ଜିନିଷଟା ଗୋଟେ ବିଶ୍ୱ ପାଇଁ, ଏ ଯେଉଁ ଅବସ୍ଥା ମଦ ମାଂସ ଖାଇକି ଯାହା ଅବସ୍ଥା ସମାଜରେ ହେଲାଣି, ଇସ୍କୁ ନଥିଲେ କେତେ କେତେ ଲକ୍ଷ ଲକ୍ଷ ଡିପୁଟି ବର୍ତ୍ତମାନ ଆଶ୍ରୟ ନେଇଛନ୍ତି, ଏ ଯୁବଟା କ'ଣ ହେଇଥାନ୍ତ? ଏତେ ବଡ଼ ଉପକାର ଯିଏ କରିଛନ୍ତି, ଆଉ ସେ ଉପକାର ଯେଉଁ ପ୍ରଭୁପାଦ କରିଛନ୍ତି ତାଙ୍କର, ଏମାନେ ଥିଲେ ସବୁ ସାରଥି ଭଳିଆ, କାହାର କଣ୍ଟ୍ରିବ୍ୟୁସନ କମ୍ ନଥିଲା। ଆଉ ସ୍ପେଶାଲି ଯେଉଁମାନେ ବିଦେଶର ଭକ୍ତମାନେ ଥିଲେ, ପୁରା ସବୁ ଦେଇଦେଇଥିଲେ ଜୀବନରେ, ସବୁ ଦେଇଦେଇଥିଲେ, ସେମାନେ ସବୁ ନିଷ୍କାମ ନା, ଆଉ କୃଷ୍ଣ ପାଇଁ ସବୁ କରିଛନ୍ତି ନା, ସବୁ କୃଷ୍ଣ ପାଇଁ କରିଛନ୍ତି। ଏବେ ବି ସେ ଦେଖିଲେ ମନ୍ଦିରଟା କାହିଁ ରଙ୍ଗ ହେଲାନି, କାହିଁ ଏମିତି ହେଲାନି, ସାଙ୍ଗେ ସାଙ୍ଗେ କମ୍ପ୍ଲେନ୍, ତାଙ୍କର ଯୋଉ ଗୁଣ ମୋତେ ଏଇଟା ଭଲ ଲାଗେ, ସେ ରହିଛନ୍ତି ବୋଲି ସବୁ ଟାଇମ୍ ଟେବୁଲ୍, କାହିଁକି ଗୋଟେ ମିନିଟ୍ ଲେଟ୍ ହେଲା, କାହିଁକି ଏଇଟା ଏମିତି ହେଲା, କାହିଁକି ଏଇଟା କ୍ଲିନ୍ ହେଇନି, କାହିଁକି ଏଇଟା ଏମିତି ହେଇନି, ପ୍ରଭୁପାଦ ଏଇଟା କହିଛନ୍ତି। ଆରେ କମ୍ ସେ କମ୍ ଏଇଟା ଭଲ ଭଲ, କାରଣ ସେମାନେ ଦେଖିଛନ୍ତି ଗୋଟେ ସାଧୁଙ୍କୁ ମାନୁଛନ୍ତି ନା, ପ୍ରଭୁପାଦ ଏମିତି ହେବେନି, ଏମିତି ଏଇଟା ଏମିତି ହେବେନି, ଗୋଟେ ଷ୍ଟାଣ୍ଡିଂ ପ୍ରିନ୍ସିପଲ୍ ସେମାନେ ରଖିବା ପାଇଁ ଚାହୁଁଛନ୍ତି। ସେଥିପାଇଁ ନିଷ୍କାମ ଅର୍ଥ ହଉଛି ଏଠି କୃଷ୍ଣଙ୍କ ପାଇଁ ସବୁ କରିବା। ଅର୍ଜୁନଙ୍କ କଥାରେ କହୁଥିଲେ କୃଷ୍ଣଙ୍କର ସୁଖ କାମନା କରିବା ହିଁ ପ୍ରକୃତ ନିଷ୍କାମ ଭାବ ଅଟେ। ପୁଣି ବାରବାର ସବୁ ରିପିଟ୍ କରିଲେ, ଫାର୍ଷ୍ଟ ରିପିଟ୍ କରିଥିଲେ ଅର୍ଜୁନଙ୍କ କଥା କହିଦେଲେ, ପୁଣି ତାକୁ ରିପିଟ୍ କଲେ, ଏ ଯେଉଁ ବିହାୟ କାମାଞ୍ଜ ପୁମାନ ବା ବିହାୟ କାମାଞ୍ଜ ସର୍ବାନ ପୁମାନ ସରତେ ନିଷ୍ପୃହ, ତାର ଅର୍ଥକୁ ଧରୁଛନ୍ତି ପ୍ରଭୁପାଦ। କୃଷ୍ଣଙ୍କ ସୁଖ ବିଧାନ କରିବାଟା ହିଁ ନିଷ୍କାମ। ଆମକୁ କ'ଣ ଭଲ ଲାଗୁଛି ବର୍ତ୍ତମାନ, ଗୋଟିଏ ବଡ଼ ଜିନିଷ ହେଲା ଡିସଏଗ୍ରିମେଣ୍ଟଟା, ଏତେ ବଡ଼ ଜିନିଷ, ମୁଁ ଏଇଟା ଚାହୁଁଛି ମୋର ଏଇଟା କାହିଁକି ହବନି, ବା ଶେଷ ହେଲା। ଅନ୍ୟର ମତକୁ ସମ୍ମାନ ଦେବା ଶିକ୍ଷା ଦରକାର। ଅନ୍ୟ ଜଣେ କ'ଣ କହୁଛି ତୁମେ ତା ମତକୁ ଯଦି ସମ୍ମାନ ଦେଇପାରୁନା, ଆଉ ଜଣକୁ ପଚାର, ତୁମେ କେତେ ପରଫେକ୍ଟ ହେଲେ ବି ବ୍ୟକ୍ତି ଯେତେ କେଉଁମାନେ ବେଶୀ ପରଫେକ୍ଟ ହୁଅନ୍ତି, ଯେମାନେ ଅନ୍ୟର ମତକୁ ଯେତେ ସ୍ୱୀକାର କରିପାରନ୍ତି, ଯେମାନେ ଅନ୍ୟର ମତକୁ ସ୍ୱୀକାର କରନ୍ତିନି ସେମାନେ ପରଫେକ୍ଟ ହେଇପାରିବେ। ତୁମେ କେବେ କେହି ଭାବି ହଉଛନ୍ତି ମୁଁ ଠିକ୍ ବୋଲି, ଆଉ ଶିଷ୍ୟ ସବୁଦିନ ଶିଷ୍ୟ ହେଇ ରହିଯାଏ, ସେ ସବୁବେଳେ ଭାବେ ମୁଁ ଠିକ୍, ଆଉ ଗୁରୁ ସବୁବେଳେ ଗୁରୁ ବୋଲି କାହିଁକି ସେ ଗୁରୁ ହେଇକି ରହିଯାଏ ନା, ସେ ସବୁବେଳେ ଭାବେ ମୁଁ ହେଉଛି ଭୁଲ, ମୋ ଗୁରୁ ଯାହା କହିଛନ୍ତି ମୁଁ ଏଇଟା କରିପାରୁନି, ମୋ ଗୁରୁଦେବ ଯାହା କହିଛନ୍ତି ମୁଁ ସେଇଟା କରିପାରୁନି, ପ୍ରଭୁ ଯାହା କହିଛନ୍ତି ମହାପ୍ରଭୁ ଯାହା କହିଛନ୍ତି ଆମେ କରିପାରୁଛେ। ଆମେ ଏତେ ଆଜି କମ୍ପିଟିସନ, ଏତେ ଯାହା ଭଲ ଭକ୍ତମାନଙ୍କ ଭିତରେ ରହୁଛି, ଗୋଟିଏ କଥାକୁ ଧରିଦେଲେ ଆମେ ସେଇଟା କରିପାରୁଛେ, ଆମେ କେବେ ଚିନ୍ତା କରୁନୁ। ପ୍ରଭୁ କହୁଥିଲେ ଆମକୁ 24 ଆୱାର କୃଷ୍ଣ କନସିୟସନେସ୍ ହେବାକୁ ପଡ଼ିବ। ଚୈତନ୍ୟ ମହାପ୍ରଭୁ କହିଲେ କି ଭୋଜନ କି ଶହେ ନା କି, ଆମେ କ'ଣ 24 ଘଣ୍ଟା କୃଷ୍ଣ ଚିନ୍ତା କରୁଛେ, ତାହେଲେ ଆମେ କି ଭକ୍ତ ହେଇଛି? ଆମେ ତ କାହିଁ ଦୁଃଖ କରୁନି, ଏଥିପାଇଁ ଆମେ ତ କାହିଁ ଦୁଃଖ କରୁନି, ମୋର ସବୁବେଳେ କୃଷ୍ଣ ଯତ୍ନଶୀଳ ହେଇପାରେ ଶୋଇଲା ଅବସ୍ଥାରେ। ଆରେ ଚାହିଁଲା ଅବସ୍ଥାରେ ତ ହଉନି, ଶୋଇଲା ଅବସ୍ଥାରେ କ'ଣ କୃଷ୍ଣ ଯତ୍ନଶୀଳ ଆମେ ହବା? ଆମେ ତ ଆମେ ଦୋଷ ଦେଖିପାରୁନୁ। ତେଣୁ ଇଏ ବହୁତ ଆଡ଼ଭାନ୍ସ, କୃଷ୍ଣ ଯତ୍ନ କ'ଣ ବହୁତ ଆଡ଼ଭାନ୍ସ ଷ୍ଟେଜ୍ର ଜିନିଷ। ଆମକୁ ଏଇ ଆଡ଼ଭାନ୍ସକୁ ଆଣିବା ପାଇଁ ଆଚାର୍ଯ୍ୟମାନେ ପ୍ରିନ୍ସିପଲ୍ ଦେଇଛନ୍ତି, ଯିଏ ଆଇଏଏସ୍ ଅଫିସରଟା ଆଜି ହେଇଛି, IPS ହେଇଛି, OAS ହେଇଛି, ଯେଉଁ ଯେଉଁ ପାଇଛନ୍ତି, ସେମାନେ ପ୍ରାଇମେରୀ ପାଠ ପଢ଼ୁଥିଲେ ନା ନାହିଁ? ସିଏ କହିବ ମୁଁ ଆପ୍ଲାଏ କରିବି, ଗୋଟେ ଗୋଟେ ଛୁଆ ଦଶମ ଶ୍ରେଣୀର ଛୁଆ କହିବ ମୁଁ ଆପ୍ଲାଏ କରିବି IAS, ସେ ଆପ୍ଲାଏ କରିପାରିବ? ଶରତ ପ୍ରଭୁ ତା କ୍ୱାଲିଫିକେସନ ଗୋଟେ ଥିବ ନା, ଆଉ IAS କ'ଣ କ୍ୱାଲିଫିକେସନ ନଥିବ? ଏ OAS IAS ଦେବା ପାଇଁ ତାର ଗୋଟେ ମିନିମମ୍ କ୍ୱାଲିଫିକେସନ ଥିବ ନା, ସେ ଦଶମ ଶ୍ରେଣୀ ଛୁଆ କହିବ ମୁଁ IAS ଦେଇଦେବି, ତ ଆଲାଉ କରା ହବନି? ସେ ଟ୍ୟାଲେଣ୍ଟ ହେଇପାରେ ସେ ଗୋଟେ ଯେତେ ବଡ ବୁଦ୍ଧିମାନ ଲୋକ ଆଲାଉ କରା ହବନି ତତେ ଏଜୁକେସନ ଯିବାକୁ ପଡିବ ନା ଏମିତି ଅଛି ନା ନାହିଁ ହଁ ଗ୍ରାଜୁଏସନ ମିନିମମ ମିନିମମ ତ ମୁଁ ଜାଣିଛି ଯେଉଁଟା ଦିଅନ୍ତି ସେ ଗ୍ରାଜୁଏସନ ତୁମେ କହିବ ନା ମୁଁ ଦଶମ ଶ୍ରେଣୀରୁ ଦେଇକି ମୁଁ ପାସ୍ କରିଯିବି ଭାଇ ତୁ ଦଶମ ଶ୍ରେଣୀରେ ଜାଣିଲେ ବି ଏଇ ଛୁଆଟି ବେଳେ ମୁଁ ଜାଣିଛି ବା ଛୁଆଟି ବେଳେ ସେ ପଞ୍ଚମ ଶ୍ରେଣୀରେ ପାଠ ପଢି ସାରିବନି ମାନେ ତା ଘରେ ମା ବାପା ପଢେଇ ଦେଇଥିବ ତୃତୀୟ ପାଞ୍ଚ କିନ୍ତୁ ସ୍କୁଲକୁ ନେଲେ ସାର ତୃତୀୟରେ ଆଡମିଶନ ନା ନା ପ୍ରଥମରେ ଆଡମିଶନ କରିବ ପ୍ରଥମ ଆଡମିଶନ ଦ୍ୱିତୀୟରେ ଆଡମିଶନ ତୃତୀୟରେ ତୁମେ ଏକାଥର ତୃତୀୟରେ ନେଇକି ଆଡମିଶନ କରିପାରିବନି ସ୍କୁଲ ସିଷ୍ଟମଟା ସେ ଆଉ ତ ସାର୍ଟିଫିକେଟ୍ ଦେଖିବାକୁ ପଡିବ ତୁମେ କହିବ ମୁଁ ଏକବାର ଯାଇକି ରାଗନଗା ଭକ୍ତି ତୁ କ'ଣଟା କରିବ ସେଇଟା କରିବ ତୁମର ଗୋଟେ କ୍ୱାଲିଫିକେସନ ଅଛି ନା ତୁମେ ଆଉ ଗୋଟେ ଲେବର କାଶ ଭୋଜନଟା କ'ଣ ତାର ପ୍ରୋସିଜର ଅଛି ନା ଆଉ ଗୋଟେ ମେଟେରିଆଲ ଗୋଟେ ବାଉଣ୍ଡରୀ ରଖାଯାଇଛି ସ୍ପିରିଚୁଆଲ ବାଉଣ୍ଡରୀ ନାହିଁ ତୁମେ ଯେକୌଣସି ଯେତେ ପରିଚିତ ଲୋକ ହେଲେ ସେ ଠିଆ ହେଇଯିବ ଏ ଯୋଉ ଏମଏଲଏ ଏବେ ବା କ'ଣ ଭୋଟ ନା କ'ଣ ଯେତେ ଗୋଟେ ପରିଚିତ ମାନେ ଭାଇ ଗୋଟେ ଲୋକ ଇଏ ଲୋକ ତାକୁ ସାଙ୍ଗେ ସାଙ୍ଗେ ଏମପି ପୋଷ୍ଟ ଦେଇଦେବେ ହାଇକମାଣ୍ଡରେ ଦେଖିବ ନା ଇଏ କ'ଣ ସମିତି ସଭ୍ୟ ଥିଲା କି ନାହିଁ ସରପଞ୍ଚ ଥିଲା କି ନାହିଁ ଏମଏଲଏ ଥିଲା କି ନାହିଁ ନା ସବୁ ତାଙ୍କ ସାଙ୍ଗେ ଦେଇଦିଆଯିବ କହିଲେ ଦେଖିବା କେଉଁଠି କେଉଁଠି କୌଣସି ଗୋଟେ ମେଟେରିଆଲ ଦଳ ଭିତରେ ଏଇଟା ଆଲୋ କରୁଛନ୍ତି ଆଉ ସ୍ପିରିଚୁଆଲ ଭିତରେ ତୁମେ କେମିତି ଚାହୁଁଛ ଗୋଟେ କ୍ରସଓଭର କରିଦେଇ ପଳେଇଯିବ ବୋଲି ଏସବୁ ଚ୍ୟାନେଲ ଜିନିଷ ତୁମକୁ ପୁରା ସେ ରାସ୍ତାରେ ଯିବାକୁ ହିଁ ପଡିବ ତୁ ଭଲ ନ ଲାଗିପାରେ ତୁମେ ଯିବାକୁ ହିଁ ପଡିବ ଭଗବାନଙ୍କର କୃପା ଆମେ ଏଇ ଆଚାର୍ଯ୍ୟଙ୍କର ପନ୍ଥରେ ଗଲେ ପଥରେ ଗଲେ ଜ୍ଞାନ ବୈରାଗ୍ୟ ଭକ୍ତି ସବୁ ଆଉ ସେଇଟାକୁ ଷ୍ଟ୍ରିକ୍ଟଲି ପ୍ରିନ୍ସିପଲ କରିବାକୁ ପଡିବ ସେମାନେ ଆମର ଗୁଡ଼ିଏ ପରମ୍ପରା ହେଲା ଆଚାର୍ଯ୍ୟ ଉପାସନା ଆମର ଆଚାର୍ଯ୍ୟ ଉପାସନା ଅଲଗା ପରମ୍ପରାରେ ଭଗବତ ଉପାସନାକୁ ପ୍ରାଧାନ୍ୟ ଦିଆଯାଇଛି ଆମର ସେଇଟା ନାହିଁ ଆମର ଭକ୍ତ ଉପାସନା କାରଣ ଭକ୍ତ କଥାରୁ ଆମେ ଏତେ ପରଫେକ୍ଟଲି ଭକ୍ତି ଶିଖିବୁ ଯେମିତି ଆମେ ନୃସିଂହଦେବଙ୍କୁ ଉପାସନା କରିବା ପ୍ରହ୍ଲାଦଙ୍କୁ ଉପାସନା କରିବା କ'ଣ ଡିଫରେନ୍ସ ରହିବ ମୋତେ କୁହ ଆରେ ନୃସିଂହଦେବଙ୍କୁ ଉପାସନା କଲେ ଆମେ ଆମ ଭାବରେ ଉପାସନା କରିବା ପ୍ରହ୍ଲାଦଙ୍କ ଭାବରେ ନୁହେଁ କିନ୍ତୁ ନୃସିଂହଦେବ ଆସିଥିଲେ କାହା ପାଇଁ ପ୍ରହ୍ଲାଦ ପାଇଁ ତେଣୁ ଆମେ ପ୍ରହ୍ଲାଦଙ୍କୁ ଉପାସନା କଲେ ପ୍ରହ୍ଲାଦ ଭାବରେ ଉପାସନା କରିବା ଆମର ଏ ଆମ ପ୍ରୋସିଜରଟା ଏହା ହବ ଆମେ କୃଷ୍ଣଙ୍କୁ ଭଲ ପାଇବା କୃଷ୍ଣ ଭଲ ପାଇଲେ କ'ଣ ହବ କୃଷ୍ଣ କେମିତି ଭଲ ପାଇବା କୃଷ୍ଣଙ୍କର ବଂଶୀଟା ଭଲ କିନ୍ତୁ ରୂପଟା ଭଲ ନୁହେଁ କଳା କଳା ଦେଖ କୃଷ୍ଣଙ୍କୁ ରାଧାରାଣୀ କେବେ କହିଛନ୍ତି କୃଷ୍ଣଙ୍କର ଏଇଟା ଭଲ ଏଇଟା ଭଲ ନୁହେଁ ଏଇଟା ହଉଛି ଆମ ଭକ୍ତି ଆମେ ଯଦି ଡାଇରେକ୍ଟ ଭକ୍ତି କରିବା ଭଲ ଭଗବାନ ଭଲ ପାଇବା ଭଗବାନଙ୍କର ଗୋଟିଏ ଗୁଣ ଏଇଟା ଏଇଟା ଭଲ ଲାଗିବ ଏଇଟା ଭଲ ଲାଗିବନି ଏଇଟା ଏଇଟା ସବୁ ମନ ସବୁବେଳେ ଗୋଟେ ଚଏସ୍ ରହିବ ସେଥିପାଇଁ ଆମର ଡାଇରେକ୍ଟ କୁହା ହେବନି ଆମର ଆଚାର୍ଯ୍ୟ ଉପାସନା କୃଷ୍ଣ କିଏ ଭଲ ପାଉଥିଲା ରାଧାରାଣୀ ତୁମେ ତୁମେ କୃଷ୍ଣ ଭଲ ପାଇବା ପାଇଁ ଚାହୁଁଛ ରାଧାରାଣୀ ଭଲ ପାଅ ଆମର ଆଚାର୍ଯ୍ୟ ଉପାସନାଟା ବଡ଼ ଜିନିଷ ସେଇଟାକୁ କାଟିକି ତୁମେ ଯାଇପାରିବନି ଆମ ପ୍ରୋସିଜରଟା ସେ ଆମେ ସମସ୍ତେ ଏଇ ଗୋଟିଏ ଟ୍ରାକ୍ରେ ଯିବା ଆଉ ସ୍ୱତନ୍ତ୍ର ଭଜନ ଏସବୁ ଆମକୁ ଆଲାଉ କରାଯାଏ ନାହିଁ କେବେ ବି କରାଯାଏ କୃଷ୍ଣଙ୍କ ସୁଖବାସନା କରିବା ହିଁ ପ୍ରକୃତ ନିଷ୍କାମ ଭାବଟେ ଯେ ଆମେ ଆମେ କହିବା ମୋର କିଛି କାମନା ନାହିଁ ମୋର ଚୁକୁଟିଆ ଭିତରେ ରହୁଛି ଭଜନ ତୁମେ ଯାହା କର କୃଷ୍ଣଙ୍କ ସୁଖବାସନା ତୁମେ ଚିନ୍ତା କରୁନା ନା କାମନା ରହିଲା କାମନାଟା ରହିଲା ଭିତରେ କାହିଁକି ତୁମେ କୃଷ୍ଣଙ୍କ ସୁଖ ଚିନ୍ତା କର ନିଷ୍କାମ କେମିତି ହେଲା ଏହା କୃତ୍ରିମ ଉପାୟରେ କାମନା ଏହା କୃତ୍ରିମ ଉପାୟରେ କାମନା ତ୍ୟାଗ କରିବା କଥା ନୁହେଁ ଜୀବ କଦାପି ନିଷ୍କାମ ହୋଇପାରିବ ନାହିଁ କାଟି ଦେଇଛନ୍ତି ପ୍ରଭୁ କିନ୍ତୁ ତାର କାମନାର ଗୁଣ ପରିବର୍ତ୍ତନ କରିବାକୁ ହେବ ଯାହାର ଭୌତିକ କାମନା ନାହିଁ ସେ ଭଲ ରକମରେ ଜାଣେ ଯେ ସବୁ କୃଷ୍ଣଙ୍କର ଈଶାବାସ୍ୟମ ଇଦମ୍ ସର୍ବମ୍ ଏବଂ ସେ କୌଣସି ପଦାର୍ଥକୁ ମୋର ବୋଲି କୁହେ ନାହିଁ ବା ଦାବି କରେ ନାହିଁ ଯେ ଆତ୍ମାନୁଭୂତି ଲାଭ କରିଛି ସେ ଏଇ ଦିବ୍ୟ ଜ୍ଞାନ ଲାଭ କରିଛି ଅର୍ଥାତ୍ ସେ ଏକଥା ଭଲ ରକମରେ ଜାଣିଛି ଯେ ପ୍ରତ୍ୟେକ ଜୀବ ଚିତ୍ତରେ ଶାଶ୍ୱତ ଭାବରେ କୃଷ୍ଣଙ୍କର ଅଂଶ ବିଶେଷ ଅଟେ ଏବଂ ସେଥିପାଇଁ ଜୀବର ଶାଶ୍ୱତ ସ୍ତର କଦାପି କୃଷ୍ଣଙ୍କ ସହ ସମାନ ନୁହେଁ କିମ୍ବା କୃଷ୍ଣଙ୍କଠାରୁ ଉନ୍ନତ ସ୍ତର ନୁହେଁ ଏହି ଏହି ଚେତନା ଲାଭ ହେଲା ପ୍ରକୃତ ଶାନ୍ତି ପ୍ରାପ୍ତର ମୌଳିକ ନୀତି କେତେ ତାକୁ ପ୍ରବନ୍ଧ ପ୍ରତି ଶ୍ଳୋକକୁ ଧରି ପ୍ରତି ଶବ୍ଦ ଧରି ବ୍ୟାଖ୍ୟା କଲେ କେତେ କଥା ହବ ସେଥିପାଇଁ ଏ ଯେ କହିଲେ ବିହାୟ କାମାଞ୍ଜ ପୁମାନ ଯ ସର୍ବାନ୍ ପୁମାନ ସରତେ ନିସ୍ପୃହ ନିର୍ମମ ନିରହଙ୍କାର ସଶାନ୍ତିମ ଅଧିଗଚ୍ଛତି ସର୍ବକାମାନ ସବୁ କାମନାରୁ ମୁକ୍ତ ହେବାକୁ ପଡିବ କ'ଣ ହେବାକୁ ପଡିବ ନିସ୍ପୃହ ଆଉ ନିର୍ମମ ଆଉ ନିରହଙ୍କାର ନିସ୍ପୃହ ମାନେ ସ୍ପୃହାଶୂନ୍ୟ ନିରହଙ୍କାର ମାନେ ଅହଙ୍କାର ରହିତ ନିର୍ମମ ମାନେ ମମତା ଶୂନ୍ୟ ସର୍ବାନ୍ କାମାନ ସବୁ କାମନା ସହିତ ଆକୁ କରିବାକୁ ପଡିବ ଏଇ ତିନିଟା ଜିନିଷ ଛାଡ଼ିବାକୁ ପଡିବ ସେ ଶାନ୍ତିପ୍ରାପ୍ତ ହବ ତେଣୁ ଏସବୁର ମୂଳ ଫର୍ମୁଲା ରହିଲା ଏଇଟା, କୃଷ୍ଣଙ୍କୁ ସୁଖ ଦେବାର ଆସନ, ଏଟା ନିଷ୍କାମ। ଆଉ କୃଷ୍ଣ କେମିତି ସୁଖ ଦେବା ଏଇଟା ଆମେ ଜାଣିନେ, ତେଣୁ ଯିଏ କୃଷ୍ଣଙ୍କୁ ସୁଖ ଦେବା ପାଇଁ ଚେଷ୍ଟା କରୁଛି ତୁମେ ତାକୁ ସାହାଯ୍ୟ କର। ଆଉ ଆମର ଯେଉଁ ଯୁଦ୍ଧଟା, ଯେଉଁ ସଖୀ ମଞ୍ଜିରୀ ମାନଙ୍କର ଯୁଦ୍ଧ ଯେଉଁ ରହିଲା, ଆମ ପ୍ରସିଦ୍ଧଟା କ'ଣ, ରାଧାରାଣୀ କେବଳ ସୁଖ ଦେବା ପାଇଁ କୃଷ୍ଣଙ୍କ ସୁଖଟା ଜାଣିଛନ୍ତି, ଯେତେ ସଖୀ ମଞ୍ଜିରେ ରହିବେ ରାଧାଙ୍କ ଅଧୀନରେ ନା, ଆଉ ଲଳିତା ହଉ ବିଶାଖା ହଉ ଯିଏ ଯାହା ହଉ ସମସ୍ତେ ତାଙ୍କୁ ଯୁଦ୍ଧେଶ୍ୱରୀଙ୍କୁ ସମସ୍ତେ ସାହାଯ୍ୟ କରିବେ। ଆମ ଆମ ପ୍ରସିଦ୍ଧଟା ହେଲା ଆମର ସବୁ ସେ ଆଚାର୍ଯ୍ୟ ଉପାସନାରେ ଯାଏ, ଯିଏ କୃଷ୍ଣ ସୁଖ ଦେଉଛନ୍ତି ଆମେ ତାଙ୍କୁ ସାହାଯ୍ୟ କରିବା, ଏଇଟା କହି ହଁ ଭକ୍ତିମୟ ଠାକୁର ବଳଦେବୀ ଦାସ ଯୋଉ କହିଥିଲେ, ଶରୀର ଉପଜୀବନ ମାତ୍ର ବି ନିର୍ମମ ମମତା ଶୂନ୍ୟ। କାହିଁକି ସେ ମମତା ଶୂନ୍ୟ ହବ, କେମିତି ମମତା ଶୂନ୍ୟ ହବ, ତାର ଉପାୟଟା ଦେଉଛନ୍ତି, ଶରୀର ଉପଜୀବନ ମାତ୍ର, ଶରୀର ପାଇଁ ଯେତିକି ଦରକାର ସେତିକି ତୁମେ ରଖିବ, ତାର ମମତା ଅଧିକା କାହିଁ ରହିବ, ହେଲା ଶରୀର ପାଇଁ ରହିଛି, ଭକ୍ତିମୟ ମୋର ସାହାଯ୍ୟ କରିବ, ମମତା ଶୂନ୍ୟ। ଆଉ ନିରହଙ୍କାର ଅନାତ୍ମନି ଶରୀରେ ଆତ୍ମ ଅଭିମାନ ଶୂନ୍ୟ। ନିରହଙ୍କାର କାହିଁକି, ଆରେ କ'ଣ ଅହଙ୍କାର କରିବ, ଏଇଟା ଅନାତ୍ମ ସ୍ୱରଟା ନା, ଏଗୁଡ଼ା ଏଥିରେ ଅଭିମାନ କ'ଣ କରିବ, ଆତ୍ମା ଅଭିମାନ ମୁଁ କରୁଛି, ମୁଁ ସବୁ କରୁଛି, ଏଇଟା ଅନାତ୍ମ ସ୍ୱର, ସ୍ୱରଟା ତ ନଷ୍ଟ, ସ୍ୱରଟା ଆତ୍ମା ନୁହେଁ, ଅହଙ୍କାର ମାନେ ସ୍ୱରଟାକୁ ଆତ୍ମା ବୋଲି ଭାବିକି ସବୁ କାମ କରିବା। କର୍ତ୍ତା ହାମ ସେ କହିଲେ ନା, ପ୍ରକୃତି କ୍ରିୟମାଣୀ ଗୁଣକର୍ମାଣୀ ସର୍ବଶ୍ୟ ଅହଙ୍କାର ଆତ୍ମା କର୍ତ୍ତା ହାମ ଇତି ମନ୍ୟତେ, ସେଇଟା ସେଇ ଭାବଟା ସେ ଲେଖୁଛନ୍ତି। ନିରହଙ୍କାର ଅନାତ୍ମନି ଶରୀରେ, ଏ ଅନାତ୍ମା ଶରୀରରେ ଆତ୍ମ ଅଭିମାନ ଶୂନ୍ୟ ଚରତି, ଆତ୍ମ ଅଭିମାନ ସେ କରିବ ନାହିଁ, ନିରହଙ୍କାର ହେଲା ନା, ଆତ୍ମ ଅଭିମାନ ସେ ନ କରିକି ବିଚରଣ କରେ। ତତେ ଉପଜୀବନ ମାତ୍ର ଭକ୍ଷୟତି, ତତେ ଉପଜୀବନ ମାତ୍ର ଭକ୍ଷୟତି, ତାର କେବଳ ଶରୀରଟାକୁ ରଖିବା ପାଇଁ, ରକ୍ଷା ମାତ୍ର ପାଇଁ ସେ ଭକ୍ଷଣ କରିବ, ଶରୀରଟା ରକ୍ଷା କରିବା ପାଇଁ କେବଳ ଭୋଜନ କରିବ, ଶରୀରଟା ରକ୍ଷା କରିବା ପାଇଁ କେବଳ ଧନ ରଖିବ, ଶରୀରଟା ରକ୍ଷା କରିବା ପାଇଁ କେବଳ ଗୃହ ରଖିବ, ଇ କମ୍ବଡ଼ ଫିଲୋସଫି ନା କ'ଣ। ଏଇଟା ତୁମେ କାହାକୁ କହିଲେ ସେ ଡିଷ୍ଟର୍ବ ହେଇଛି କ'ଣ, ଏମିତି ଟଙ୍କା ପଇସା ନହେଲେ କେମିତି ଚାଲିବ, ସେ ଗୋଟେ ମାରୱାଡ଼ି ସେମିତି କେଉଁଠି ଗୋଟେ ମୁଁ ଧନ କଥା କହୁଥାଏ, ଆମର ଡାଇରେକ୍ଟ କଥା ମୁଁ ତ ସବୁ ଡାଇରେକ୍ଟ କହିଦିଏ, ଆଉ ମୁଁ କ'ଣ ଜାଣିଛି ଲୋକଙ୍କ ମୁଣ୍ଡରେ ଏତେ କଥା ଅଛି, କିଏ କାହାକୁ କେତେ କଥା ଜଗିକି ତୁମେ କହିବ, ମୁଁ ବିଚାର କରିକି ଯେ କଥା କହିବ, ତାର ତାର ଧୀରେ ଧୀରେ ତାର କଥାକୁ ବାଛି, ଏଇଟା ହେଇଗଲେ ଲୋକ କ'ଣ କହିବେ କି, ଏଇଟା ହେଲେ କ'ଣ ଲୋକ କହିବେ କି, ଆମର ତ ସେଇଟା ନାହିଁ, ଯାହା ଆସିଲା ଭଗବାନ ଯାହା ଦେଲେ କହିଲୁ କହିଲୁ, ତାର ଭୁଲ ଭାବେ ହଉ ଠିକ ହଉ ସେ ମାଲିକ ଜାଣେ। ସେବାର ଗୋଟେ କହିଲା ବାବା ଆପଣ ଯେଉଁ ଧନ କଥା କହୁଛନ୍ତି, ଆପଣ ଯେଉଁ ଭାଗବତ ସପ୍ତାହ କରୁଛନ୍ତି, ଧନ ନହେଲେ କେମିତି କରିବେ, ଧନ ହେଇଛି ବୋଲି ତ ଇଏ କରିବେ, ମୁଁ କହିଲା ଭଲ ବୁଦ୍ଧି ଶିଖଉଛି ମତେ, ମୁଁ ସେଇଠି କହିଲି ଆଚ୍ଛା ସୁଖଦେବ ଉଷ୍ଣ ଭାଗବତ ସପ୍ତାହ କରିଥିଲେ କେତେଟା ଧନୀ ପଇସା ଦେଇଥିଲା ମତେ କୁହ, ମୁଁ ତାକୁ କହିଥିଲି ସାଙ୍ଗେ ସାଙ୍ଗେ ତୁମେ ପଇସା ଦେଇ, ତୁମେ ଭାବୁଛ ମୁଁ ଭାଗବତ ସପ୍ତାହରେ ଲକ୍ଷେ ଟଙ୍କା ଖର୍ଚ୍ଚ ହେଉଛି, ସାତ ମାସରେ ଏ ସାତ ଦିନରେ ଖାଇବା ପିଇବା ସବୁ ହେଉଛି, ତୁମେମାନେ ପଇସା ଦେଉଛ ବୋଲି ଏଇଟା ହେଉଛି, ସୁଖଦେବ ଉଷ୍ଣ ଭାଗବତ ସଭା କରୁଥିଲେ, ସୋନଗୁରୁ ସେତେବେଳେ ସୁତକୁ ସେତେବେଳେ ଭାଗବତ ସଭା କରୁଥିଲେ, ସେତେବେଳେ କିଏ ପଇସା ଦେଇଥିଲା, ତୁମ ଭଳି ଧନ ଲୋକ କିଏ ଦେଇଥିଲେ, ଆରେ ତୁମ ଧନଟା କାମରେ ଲାଗୁଛି, ତୁମେ ନ ଦେଲେ ବି ଚାଲିବ, ଧନଟାକୁ କାରଣ ତାଙ୍କ ପାଖରେ ଧନ ବିଷୟରେ ଏତେ କୁହନି, ଧନ ଦରକାର, ଧନ ଦରକାର, ଧନଟା ଧନଟା ଜୀବନ ଲକ୍ଷ୍ୟ ନୁହେଁ, ଧନର ଆବଶ୍ୟକ ରହିଛି ଭକ୍ତି ପାଇଁ, ଧନ ପଛରେ ଗଢିବା ଏସବୁ ଆମର କାମ ନାହିଁ, ଧନର ଧନ କରିବାର ଅଛି ଧର୍ମଟା କାହିଁକି ଆବଶ୍ୟକ, ଧର୍ମ ପ୍ରତି ଆସେନ, ଧର୍ମ ସେ ଧନକୁ ଯୋଡ଼ନି, ତୁମର ଧନ କମାଇବାର ଅଛି ଧନ ଲାଇନ ବଳ, ଧର୍ମ କରିବାର ଅଛି, ଧନ କେବଳ ଆବଶ୍ୟକ ଅଛି ଧର୍ମ ପାଇଁ, ଏତିକି ଆମର ପ୍ରିନ୍ସିପଲ, ସେ ଧନଟା ସବୁ କୃଷ୍ଣଙ୍କର ବାସ, ତୁମର ନୁହେଁ, ତୁମେ କର୍ତ୍ତୃତ୍ୱ ଅଭିମାନ କଲା ମାନେ ହରଣ ହବ, ସେଥିପାଇଁ ସେ ଲେଖିଲେ ଏଠି ନିର୍ମମ ମମତା ଶୂନ୍ୟ, ନିରହଙ୍କାର ଅନାତ୍ମା ବି ଶରୀରରେ ଆତ୍ମ ଅଭିମାନ ଶୂନ୍ୟ ଚରତି, ଅନାତ୍ମ ଶରୀରରେ ଆତ୍ମ ଅଭିମାନ ଶୂନ୍ୟ ହେଇକି ବିଚରଣ କରନ୍ତି, ତତେ ଉପଜୀବନ ମାତ୍ର ଭକ୍ଷତି, କେବଳ ଭୋଜନ ବି କେତେ କରନ୍ତି ଯେତିକି ଶରୀର ରକ୍ଷା ହବ, ଯତ୍ର କ୍ୱାପି ଗଚ୍ଛନ୍ତି ବା ସେ ଯେଉଁଠିକି ଯାଆନ୍ତୁ ନା କାହିଁକି, ସ ଶାନ୍ତି ଲଭତେ ଇତି, ସେ ଶାନ୍ତି ଲାଭ କରନ୍ତି, ଇତି ବ୍ରଜେତ କିମ୍ ଇତି ଅଶ୍ୟ ଉତ୍ତରମ, କେଉଁଠି କେଉଁଠି ଆଣିକି ଆଚାର୍ଯ୍ୟମାନେ ତର୍ଜମା କରିକି ପ୍ରତି ଶବ୍ଦକୁ ଧରିକି ଭଗବାନଙ୍କ ଲୋକ ନା, କିମ୍ ବ୍ରଜେତ ସେ କ'ଣ କେମିତି ବିଚରଣ କରନ୍ତି, ଏଠି ଆଣିକି ଥୋଇଲେ ଶାନ୍ତି ସବୁଆଡ଼େ ଶାନ୍ତିରେ ରୁହନ୍ତି, ପଚାରିତେ ଶୀତ ପ୍ରଜ୍ଞା କାଭାସ ସେ କେମିତି ବିଚରଣ କରନ୍ତି, ଏଭଳି ବିଚରଣ କରନ୍ତି, ନିର୍ମମ ହୁଅନ୍ତି, ନିରହଙ୍କାର ହୁଅନ୍ତି, କାମନା ଶୂନ୍ୟ ହୁଅନ୍ତି, କାମନା ତାଙ୍କ ହୃଦୟ କିଛି ଉଦ୍ବେଳିତ କରିପାରିବେ, ପୂର୍ବ ଶ୍ଳୋକ ଲାଗିଲା ସମୁଦ୍ର ଭଳି, ଝୁଡ଼ି 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 ଭଗବତ ଗୀତା ମାଣିବା, ଇଏ ତ ଗୋଟେ ଟୀକା, ଇଏ ଯେଉଁ ପୂର୍ବ ଟୀକା ଗୁଡ଼ା ସବୁ ଧରା ଦଶଟା ଟୀକା ଟିକେ ତୁମ ଜୀବନ ଚାଲିଯିବ, ସିଦ୍ଧ ସ୍ୱାମୀଙ୍କ ଟିକେ ଆଲୋଚନା କରିବ, ଚକ୍ରପ୍ରଦଙ୍କ ଟିକେ ଆଲୋଚନା କରିବ, ଆମର ଶଙ୍କରାଚାର୍ଯ୍ୟଙ୍କ ଟିକା, ସବୁ ଗୀତା ଉପରେ ଦଶଟା ବାରଟା ଟିକା ଅଛନ୍ତି, କେତେ କେତେ ଦିଗରୁ କେତେ କେତେ ଲୋକ ଆଲୋଚନା କରିଛନ୍ତି, ଆଚାର୍ଯ୍ୟମାନେ ଆଲୋଚନା କରିଛନ୍ତି, ଭଗବାନ ପୁରା ଏଇଟା ଡାଇରେକ୍ଟ ପ୍ରଭୁଙ୍କ ଭଗବାନଙ୍କର ଇନଷ୍ଟ୍ରକ୍ସନଟା ନା, ଜୀବନର ଗୋଟେ ସମ୍ପୂର୍ଣ୍ଣ ସନ୍ଦେହକୁ ଯଦି ଦୂର କରିବ। ଭକ୍ତିମୟ ଠାକୁର ସେଇଟା ଲେଖିଲେ, ସାମାନ୍ୟ ବୈଦିକ ଧର୍ମ ଅର୍ଥ ଫଳ ପ୍ରଦ, ଅର୍ଥ ହୈତେ କାମ ଲାଭ ମୁଡ଼େର ସମ୍ପଦ। ସାମାନ୍ୟ ବୈଦିକ ଧର୍ମ ଅର୍ଥ ଫଳପ୍ରଦ, ସାମାନ୍ୟ ଯୋଉ ବୈଦିକ ଧର୍ମଟା ଲୋକ କରୁଛନ୍ତି, ଅର୍ଥ ଫଳପ୍ରଦ ପାଇଁ ନା, ପଇସା କେମିତି ମିଳିବ, ଧର୍ମଟା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଲା ଅର୍ଥ, କଳିଯୁଗରେ ତ ଆର୍ତି ଅର୍ଥାର୍ତି। ଆଉ ଏମାନେ ଯଦି ଠିକ ଭକ୍ତ ସଂଘ ନ କରିବେ, କାରଣ ଆତି ଅର୍ଥାତି ଜିଜ୍ଞାସୁ ଜ୍ଞାନୀ, ଏ ଚାରି ପ୍ରକାର ଲୋକ ଭକ୍ତ ସଂଘରେ ହିଁ ଉପରକୁ ଯିବେ, ନହେଲେ ତାଙ୍କ କାମରେ ଛାଡ଼ିପାରିବେନି। ତା ପ୍ରମାଣ ଦେଉଛନ୍ତି ଭକ୍ତ ସଂଘ ସିନ୍ଧୁରେ ଯିବ ଉତ୍ସବ ଦୁର୍ଗମ, ଯୋଉ ଦୁର୍ଗମ ସଂଘ ଟିକାରେ ସବୁ କାଟୁଛନ୍ତି, ହବନି ଭକ୍ତ ସଂଘ ବିନା ଆର୍ତି ଅର୍ଥାତି ଜିଜ୍ଞାସୁ ଜ୍ଞାନୀ, ତାଙ୍କର ଯୋଉ ଅନ୍ତର୍ବୃତ୍ତିଟା ପରିବର୍ତ୍ତନ ହୁଏ, ଭକ୍ତ ସଂଘର ହବ। ଆମ ଆଚାର୍ଯ୍ୟ ସିଦ୍ଧାନ୍ତ ସବୁ ସବୁ ରସିକ, କିନ୍ତୁ ସିଦ୍ଧାନ୍ତକୁ ସ୍ଥାପନ କରିଦେଇଗଲେ ଜଗତର ଜୀବର କଲ୍ୟାଣ ପାଇଁ, ନହେଲେ ଏସବୁ ଉତ୍ପାତ ହେବେ, ଠାକୁର ଭକ୍ତି ନାଁ କହିକି ସବୁ ଉତ୍ପାତ କରିବେ, ସବୁ ଭିତରେ କାମନା ବାସନା ଦୁନିଆ ଏତେ କରି କରି କଣ ହେଇଯାଉଛି। ଆଉ ଭଗବାନଙ୍କ ନାଁ ନେଇକି ସବୁ ଦେଖୁନା ତିଳକ ମାଳି ରଖି କଣ କୁଆଡ଼େ କରିଦେଉଛନ୍ତି, ଗୁରୁଦେବ ସେଟା କୁହନ୍ତି। ଆଉ ଛୋଟ ହରିଦାସ ଠାକୁରଙ୍କୁ ମହାପ୍ରଭୁ କାହିଁକି କଣ କଲେ, ବାସନ୍ତ କଲେ, ତ୍ୟାଗ କଲେ, ତା ପାଇଁ ଦଶଟା ଭକ୍ତିନାଥ ଠାକୁର ଦଶଟା ପଏଣ୍ଟ ଲେଖିଲେ। ଗୁରୁଦେବ କହିଲେ ଦେଖ ଏମିତି ମହାପ୍ରଭୁ କଲା ପରେ ବି, ତାଙ୍କ ପାର୍ଷଦକୁ ଶିକ୍ଷା ଦେବା ପାଇଁ ଏତେ କଲା ପରେ ବି କଣ 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 ହେଇଯାଉଛି, ଗୁରୁଦେବ ସେଠି କହୁଛନ୍ତି କେତେ କଣ ହେଇଯାଉଛି, କେତେ ବଡ ସ୍ୱଭାବ ରହିଛି, ଯଦି ନ କରିଥାନ୍ତେ ତାହେଲେ କଣ ହେଇଥାନ୍ତା, ସବୁ ଉଦାହରଣ ଦେଇଥାନ୍ତେ। ମହାପ୍ରଭୁ ଏତେ ଷ୍ଟ୍ରିକ୍ଟ ଥାଏ, ଏତେ ବଡ ମାନେ ବୈଦିକ ଧର୍ମରେ ଅର୍ଥ କାମ ଆଉ କିଛି ନାହିଁ, ସାମାନ୍ୟ ବୈଦିକ ଧର୍ମ ଅର୍ଥ ଫଳପ୍ରଦ, ଅର୍ଥ ହେଇତେ କାମ ଲାଭ ମୂଳର ସମ୍ପଦ। ବୈଦିକ ଧର୍ମଟା କରିବ ଅର୍ଥ ପାଇବ, ଅର୍ଥଟା କଣ ନା କାମ, ଏଟା ମୂଳର ସମ୍ପଦଟା, ସେ ଧର୍ମଟାକୁ ଧର୍ମ କଲି ବୋଲି ମତେ ମିଳିଲା, ଧର୍ମ କଲି ଦୁଃଖୀ ଥିଲି, ଯାହା ହଉ ଟଙ୍କା ପଇସା ମିଳିଗଲା, ମତେ ଘର ତାର ଭଗବାନ ମତେ ଭଲ ରଖିଛନ୍ତି, ଏଇଟା ଭଲ ଭଗବାନଙ୍କର, ଏ କି ଭଲ ଭଜନ ହଉଛି କି ନାହିଁ କୁହ, ଟଙ୍କା ପଇସା ମିଳିଗଲା, ତୁମେ କଷ୍ଟ ରହୁଥିଲ, ବର୍ତ୍ତମାନ ଭକ୍ତ ହେଇଗଲା, ତାପରେ ତ ପଇସା ପତ୍ର ମିଳିଗଲା, ତୁମେ ଭଲ ରହିଗଲ, ଏଇଟା ତୁମର ଭଲ, ଏଇଟା କି ଭଲ, ଏଇଟା ବୈଦିକ ଧର୍ମ, ତୁମେ ଏଟା ମୂଢ଼ର ସମ୍ପଦ, କାରଣ ଭଲ ମାନେ ତୁମର କାମନା ତୃପ୍ତି ଚାଲିଲା, ପଇସା ଆସିଗଲା, ସରି ଏଇଟା ଭଲ। ସେଇ ଧର୍ମ ସେଇ ଅର୍ଥ ସେଇ କାମ ଯତ ସ୍ୱୀକାର କରେ ନ ଦିନ ଯାପନେର ମତ। ଭକ୍ତି ଠାକୁର ନା ଏଇଟା ହଉଛି, ଏଠି ଲାଗିବ ଶରୀର ଉପଜୀବନ ମାତ୍ର ପି, ସ୍ୱରକୁ ବଞ୍ଚିବା ପାଇଁ ଯେତିକି ଦରକାର, କଣ କହିଲେ ଏଠି କହିଲେ, ସେଇ ଧର୍ମ ସେଇ ଅର୍ଥ ସେଇ କାମ ଯତ, ଧର୍ମ ଦରକାର, ଅର୍ଥ ଦରକାର, କାମନା ଦରକାର, କଣ ସ୍ୱୀକାର କରେ ନ ଦିନ ଯାପନେର, ଦିନ ଯାପନ କରିବା ପାଇଁ ଯେତିକି ଦରକାର ସେତିକି, ତାହାତେ ଜୀବନ ଯାତ୍ରା କରେ ନ ନିର୍ବାହ, ଜୀବନର ଅର୍ଥ କୃଷ୍ଣ ଭକ୍ତିର ପ୍ରଭାବ। ତାଙ୍କ ଭଳିଆ କିଏ ଲେଖିପାରିବେ, ସବୁ ପୁରା ଲେଖିଦେଇଛି, ଧର୍ମ ଅର୍ଥ କାମ ଖାଲି ସ୍ୱର ଜୀବନଟାକୁ ରଖିବ, କାହିଁକି ରଖିବ ନା, ତାହାତେ ଜୀବନ ଯାତ୍ରା କରେ ନ ନିର୍ବାହ, ଜୀବନ ଗୋଟେ ଯାତ୍ରା, ଆଉ ସୁଖ ଦୁଃଖ କଣ ଟିକେ ଆଇଲା, ଖାଲି ନିର୍ବାହ କରିବାର ଅଛି, କାହିଁକି ନା ଜୀବନର ଅର୍ଥ କୃଷ୍ଣ ଭକ୍ତିର ପ୍ରଭାବ, ଖାଲି ବଞ୍ଚିଯିବାର ଅଛି କିନ୍ତୁ କୃଷ୍ଣ ଭକ୍ତିଟା ହବ। ଆଉ ଏତେ ଦୌଡ଼ା ଦୌଡ଼ି କରିକି ଆଣ୍ଠୁ ଗଣ୍ଠି ଛିଡ଼ିବାକୁ ଓଡ଼ିଆରେ କୁହନ୍ତି, ତୋ ଆଣ୍ଠୁ ଗଣ୍ଠି ଛିଡ଼ିଲାଣି ଦୌଡ଼ି ଦୌଡ଼ି, କଣ ଏତେ କାହିଁକି ଦୌଡ଼ୁଛ, କଣ ତୁମକୁ ଅଭାବ କେବେ ମେଣ୍ଟିବ ଜଗତରେ, 100 କରୋଡ଼ ପାଓ କି 10 କରୋଡ଼ ପାଓ କି, ଏଗୁଡ଼ାକ ମାନସିକ ଗୋଟେ ଚାକୁନ୍ତି ଅତ୍ୟନ୍ତ ଉତ୍ପୀଡ଼ନ ଜିନିଷ ଗୁଡାକ, ଯେତିକି ପ୍ରଭୁ ଦଉଛନ୍ତି ପ୍ରଭୁଙ୍କ ଉପରେ ନିର୍ଭର କର, ନିଷ୍କାମ କୃଷ୍ଣଙ୍କ ସୁଖ କଥାଟା ଚିନ୍ତା କର, ଯେତିକି ଦରକାର ସେ ମିଳିଯିବ, କୃଷ୍ଣଙ୍କ ସେବା କର, କୃଷ୍ଣଙ୍କର ଭଗବାନଙ୍କର ଭକ୍ତି କର, ଏ ତ ସବୁ ନାହିଁ, ଏସବୁ ବୁଝିପାରିବେନି, ଆଉ ଏସବୁ ସାମାନ୍ୟ ବୈଦିକ ଧର୍ମ, ଖାଲି କଣ କାଳେ ଆଜ୍ଞା ଦୀକ୍ଷା ନବ, ଖାଲି ଏମିତି କରିବୁ, ଆମେ ସେଟା କରିବୁ, ଆମେ ଜପ କରିବୁ, ଭଜନ କରିବୁ, କିରେ କରୁଛ କଣ ତୁମେ, ଏଟା କରୁଛ କଣ, ତୁମେ ସେ ଧର୍ମଟା କରିବ, ପୁଣି ଅର୍ଥ କାମଟା ପାଇଗଲ, ପୁଣି ବିଷୟରେ ଲାଗିବ, କିଛି ଲାଭ ହବନି, ସେ କେତେ ସେ ଆଚାର୍ଯ୍ୟ ନା, ସେ କହୁଛନ୍ତି ସେ କଥା, ସେଇ ଧର୍ମ ସେଇ ଅର୍ଥ ସେଇ କାମ ଯତ ସ୍ୱୀକାର କରେ ନା ଦିନ ଯାପନର ମତ, ଦିନ ଯାପନ କରିବା ପାଇଁ, ଧର୍ମ ଅର୍ଥ କାମ ଯେତେ ଯାହା ଟିକେ ଅଛି ଦିନ ଯାପନ କରିବା, କାହିଁକି ନା ତାହାତେ ଜୀବନ ଯାତ୍ରା କରେ ନା ନିର୍ବାହ, ଜୀବନର ଅର୍ଥ ଭକ୍ତି, ଜୀବନର ଅର୍ଥ ଭକ୍ତି, ଜୀବନର ଅର୍ଥ କୃଷ୍ଣ ଭକ୍ତିର ପ୍ରଭାବ, ଜୀବନର ଅର୍ଥ ହେଉଛି କୃଷ୍ଣ ଭକ୍ତିର ପ୍ରଭାବ, ମୋ ଅନ୍ତର କିନ୍ତୁ କୃଷ୍ଣ ଭକ୍ତି ରହିବ। ଅତଏବ ଲିଙ୍ଗହୀନ ସଦା ସାଧୁ ଜନ ଦ୍ୱନ୍ଦାତୀତ ହେ କରେ ଶ୍ରୀକୃଷ୍ଣ ଭଜନ। ସାଧୁମାନେ ଦ୍ୱନ୍ଦାତୀତ ହେଇଯାନ୍ତି ନା, ଲିଙ୍ଗହୀନ ହେଇଯାନ୍ତି, କର୍ତ୍ତୃତ୍ୱ ଅଭିମାନ ତାଙ୍କର ରହିବନି, କାହିଁକି ନା ଦ୍ୱନ୍ଦାତୀତ ହେଇ ଲିଙ୍ଗହୀନ ହେଇଗଲେ ଦ୍ୱନ୍ଦାତୀତ ହେଇଗଲେ ସେ କ'ଣ, ମୁଁ ପୁରୁଷ, ମୁଁ ନାରୀ, ମୁଁ ଏ ବ୍ରାହ୍ମଣ, ମୁଁ କ୍ଷତ୍ରିୟ, ମୁଁ ତ କୃଷ୍ଣଙ୍କର, ଆଉ କୃଷ୍ଣ ଭକ୍ତି ମୋ ଜୀବନର ଲକ୍ଷ୍ୟ। ଆଉ ଅତଏ ବୋଲି ଲିଙ୍ଗହୀନ ସଦା ସାଧୁଜନ ଦ୍ୱନ୍ଦାତୀତ ହେ କରେନ୍ କୃଷ୍ଣର ଭଜନ। ଦ୍ୱନ୍ଦାତୀତ ହେଇକି ସୁଖ ଦୁଃଖ ସୁ ସହେ କରି କୃଷ୍ଣଙ୍କର ଭଜନ କର। ଏଇ ତ ତାଙ୍କର ସବୁ, ଆଉ ଗୀତାରେ ଯୋଡ଼ିଲ ଗୋଟେ କ୍ଲାସ ଚାଲିବ କେତେ ଦିନ ଲେଖା, କେତେ ସବୁ ଅଛି ଆଚାର୍ଯ୍ୟମାନଙ୍କର ଶିକ୍ଷା ଗୁଡ଼ିକ। ମୁଖ୍ୟତଃ ଆମେ ଗୀତାକୁ ସଂକ୍ଷେପ ରୂପରେ ଆଲୋଚନା କରୁଛେ, କ୍ଲାସ ଭଳିଆ ଗୋଟେ ଗୋଟେ ଶ୍ଳୋକ ମୁଁ ସମୟ ନାହିଁ ତ କହିଲେ ସେ ବହୁତ ବହୁତ ବର୍ଷ ଚାଲିବ, ସେସବୁ ଏଥିରେ କ'ଣ କ'ଣ ଲାଗିପାରିବ, କେଉଁଠି କ'ଣ ଲାଗିପାରିବ, ସେସବୁ ବିଚାର କରା। କେବଳ ଗୀତାର ଅର୍ଥଟାକୁ, ଆଚାର୍ଯ୍ୟଙ୍କର ଅର୍ଥଟାକୁ ବୁଝିବା ଦରକାର। ଶରୀର ମାତ୍ର, ଏ ଯେଉଁ କହିଲେ ବିହାୟ କାମାନ ଯେ ପୁମାନ, କିଏ ପ୍ରଶ୍ନ କରିବେ ତାନେ ସବୁ କାମ ଛାଡ଼ିଦେବ, ବଞ୍ଚିବୁ କି ସ୍ତ୍ରୀ ଛୁଆ ପିଲାକୁ ନେଇକି, ନା ଶରୀର ମାତ୍ର ଉପଜୀବନ, ଶରୀର ପାଇଁ ଯେତିକି ଦରକାର ସେତିକି। ସେଟା କାହିଁ ଦରକାର ନା, ଶରୀରର ଜୀବନର ଅର୍ଥ କୃଷ୍ଣ ଭକ୍ତିର ପ୍ରଭାବ, ଜୀବନର ଅର୍ଥ ହେଉଛି ଜୀବନଟା ରଖିବାକୁ ପଡ଼ିବ କୃଷ୍ଣ ଭକ୍ତିର ପ୍ରଭାବ ପାଇଁ, ନହେଲେ କୃଷ୍ଣ ଭକ୍ତି ନ କଲେ ଜୀବନଟା ବେକାର ହେଇଯିବ। ଆଉ ତୁମର ସବୁ ରହିଛି କୃଷ୍ଣ ଭକ୍ତିଟା ନାହିଁ, କଣଟା ଲାଭ ହେଲା, ତୁମର ସବୁ ପାଇଗଲା, ଧନ ସ୍ତ୍ରୀ ପୁତ୍ର କନ୍ୟା ଗାଡ଼ି ଘୋଡ଼ା ସବୁ ଜିନିଷ ହେଇଗଲା, ଭଗବାନଙ୍କ ଭକ୍ତି ନାହିଁ, କଣଟା ତୁମର ଲାଭ ହେଲା ଜୀବନରେ, କିଛି ଲାଭ ନାହିଁ, ଶାନ୍ତି ତୁମେ ପ୍ରାପ୍ତ ହେଇପାରିବେ। ସେ କହିଦେଲେ ହରେ କୃଷ୍ଣ ଜୟ ଭଗବତ ଗୀତା କି ଜୟ, ସେ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଏ ଗୌର ପ୍ରମାଣ ଗୋପାଳ।